ॐ नमो भगवते वासुदेवाय। श्रीमद्भागवतम दशम स्कंद 40 अध्याय श्लोक 8। त्वामेवानि शिवोक्तेन मार्गेण शिवरूपिणम् ब्रह्माचार्य विभेदेन भगवन्तम् उपासते त्वामेवानि शिवोक्तेन मार्गेण शिवरूपिणम् ब्रह्माचार्य विभेदेन भगवन्तम् उपासते। त्वामेवानि शिवोक्तेन मार्गेण शिवरूपिणम् ब्रह्माचार्य विभेदेन भगवन्तम् उपासते। त्वामेवानि शिवोक्तेन मार्गेण शिवरूपिणम् ब्रह्माचार्य विभेदेन भगवन्तम् उपासते। ତେଣୁ ଆମେ ଯେଉଁ ଅକ୍ରୂରଙ୍କର ସ୍ତୁତି ବିଷୟରେ ଶ୍ରବଣ କରୁଛେ, 40 ଅଧ୍ୟାୟରେ 30 ସ୍ତୁତି ରହିଛି, 30 ଶ୍ଲୋକ ରହିଛନ୍ତି। ତେଣୁ ଆମେ ସପ୍ତମ ଶ୍ଲୋକ ପର୍ଯ୍ୟନ୍ତ ଗତକାଲି ଆଲୋଚନା କରିଥିଲେ, ଆଜି 8ରୁ କଥା ଆରମ୍ଭ କରିବା। ଆ ପୂର୍ବରୁ ଯେଉଁ ଶ୍ଲୋକଟି ଆମେ ଗତକାଲି କହୁଥିଲେ, ଅନ୍ୟେଚ ସଂସ୍କୃତାତ୍ମାନ, ଭଗବାନଙ୍କର ଯେଉଁ ଉପାସନା ପଦ୍ଧତି ରହିଛି ବା ଯେଉଁମାନେ ପୂଜା କରୁଛନ୍ତି ଭଗବାନଙ୍କୁ, କିଏ କେଉଁ ପ୍ରକାର ପୂଜା କରୁଛନ୍ତି, ଅନେକ ପ୍ରକାର ପୂଜା ସବୁ ରହିଛି। କିଏ କର୍ମ ମାର୍ଗରେ ଭଗବାନ ପୂଜା କରୁଛନ୍ତି, କିଏ ଜ୍ଞାନ ମାର୍ଗରେ ଭଗବାନ ପୂଜା କରୁଛନ୍ତି, ଏଇଭଳି ଭାବରେ ସବୁ ବ୍ୟକ୍ତ ବର୍ଣ୍ଣନା କରି ବର୍ତ୍ତମାନ ସଂସ୍କୃତାତ୍ମାନଙ୍କ କଥା କୁହାଗଲା। ଯେଉଁମାନେ ସଂସ୍କୃତ ସଂସ୍କାର ଗ୍ରହଣ କରିଛନ୍ତି ସେମାନେ ଭଗବାନଙ୍କର ଏଇ ବୈଷ୍ଣବ ବିଧିରେ ଭଗବାନଙ୍କର ଉପାସନା କରନ୍ତି। ଗତ ଏଇ ଶ୍ଲୋକ ଉପରେ ଆମେ ଗତକାଲି ଆଲୋଚନା କରୁଥିଲେ। ତେଣୁ ଏ ଶ୍ଲୋକରେ ବର୍ତ୍ତମାନ କହୁଛନ୍ତି, ଅଷ୍ଟମ ନମ୍ବର ଶ୍ଲୋକରେ, ତ୍ୱମେବାନି ଶିବୋକ୍ତେନ, ଅନ୍ୟେ କହିଲେ ଅନ୍ୟମାନେ, ଏଇଟା ହେଉଛି ବ୍ରହ୍ମା ନୁହଁ, ବହୁଆଚାର୍ଯ୍ୟ, ଅନେକ ପ୍ରକାର ଆଚାର୍ଯ୍ୟ ରହିଛନ୍ତି, କିଏ କେଉଁ ପ୍ରକାର ଉପାସନା ବିଧି କହୁଛନ୍ତି। ତେଣୁ କହୁଛି ବହୁଆଚାର୍ଯ୍ୟ ବିଭେଦେନ ଶୈବ ପାଶୁପତାଦି ନାନା ରୂପେଣ, ବିଭିନ୍ନ ପ୍ରକାର ଆଚାର୍ଯ୍ୟ ସବୁ ରହିଛନ୍ତି, ସେମାନେ ସେହି ପ୍ରକାର ଭଗବାନଙ୍କର ଉପାସନା ବିଧି କହିଛନ୍ତି। ତେଣୁ ଶିବୋକ୍ତେନ, ଶିବୋକ୍ତେନ କହିଲେ ଶିବଜୀ ଏଇଟା କହିଛନ୍ତି, ମହାଦେବ କଥିତେନ, ଶିବଜୀ ଏ କଥା କହିଛନ୍ତି, ଯେ ଗୋଟେ ଶିବ ସମ୍ପ୍ରଦାୟ ରହିଛି, ରୁଦ୍ର ସମ୍ପ୍ରଦାୟ। ତେଣୁ ମାର୍ଗେଣ କହିଲେ ଏଇଭଳି ଭାବରେ ଏଇ ବିଧିରେ ଶିବରୂପେଣ ଭଗବନ୍ତମ୍ ତ୍ୱାମ୍ ଏବ ଉପାସତେ, ଶିବଙ୍କର ଯେଉଁ ଉପାସନା କରୁଛନ୍ତି ସେ ମଧ୍ୟ ଆପଣଙ୍କର ଉପାସନା। ତେଣୁ ଏଇ ଶ୍ଲୋକର ଭାଷ୍ୟରେ ଶିବ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଶୈବ ମାର୍ଗ ମାହ, ଶିବଙ୍କର ଯେଉଁ ରୁଦ୍ର ସମ୍ପ୍ରଦାୟରେ ଯେଉଁମାନେ ଆସୁଛନ୍ତି ସେହି ସମ୍ପ୍ରଦାୟ କଥା କୁହାଯାଉଛି। ତ୍ୱାମ୍ ଏବ ଇତି ଏବ କାର ପୂର୍ବତ ନ୍ୟୁନତ୍ୱଂ ବୋଧ ଇତି ରାଜ ରାଜୈ ବାୟଂ ଯୁବରାଜ ଇତି ବତ୍। ଆଉ ପୂର୍ବରୁ ମଧ୍ୟ କେଉଁମାନେ ଶିବଜୀଙ୍କର ଆରାଧନା କରୁଥିଲେ କୁହାଯାଇଥିଲା। ତେଣୁ ଏଇ ଯେଉଁ ଶ୍ଲୋକ ବର୍ତ୍ତମାନ ଯେଉଁ କଥା କୁହାଯାଉଛି ଏଇଟା ହେଉଛି ଶ୍ରେଷ୍ଠ ପନ୍ଥା, ରାଜ ବାୟଂ ଯୁବରାଜ ଇତିବତ୍, ଯେଭଳି ଭାବରେ ଯୁବରାଜ ଜଣେ ଯେଉଁ ରହୁଛନ୍ତି, ସେ ପରେ ରାଜା ହେବେ, ସେହିଭଳି ଭାବରେ ଏ ଯେଉଁ ରହିଛି ଏ ମାର୍ଗଟି ସେହିଭଳି ଭାବରେ ବହୁଆଚାର୍ଯ୍ୟ ବିଭେଦନ କହିଲେ ଶିବ ପାଶୁପତାଦି ନାନା ରୂପେଣ ଭଗବନ୍ତ ଉପାସତେ। କିଏ ଶିବଜୀଙ୍କର ଶୈବ ମାର୍ଗ, ଶିବଜୀଙ୍କର ମାର୍ଗ ରହିଛନ୍ତି ଆଚାର୍ଯ୍ୟ, ସେଇଟା ଉପଦେଶ ଦେଉଛନ୍ତି। କିଏ ପାଶୁପତ ମାର୍ଗରେ ଉପଦେଶ ଦେଉଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ତ୍ୱାମ୍ ଅର୍ଥ ଆପଣ ମଧ୍ୟ ଶବ୍ଦ, ଆପଣ ମଧ୍ୟ ତ୍ୱାମ୍ ଅର୍ଥ କ'ଣ ନିର୍ଦ୍ଦେଶ କରୁଛି ଯେ ଭଗବାନ ଶିବଙ୍କ ଉପାସନା ମାର୍ଗଟି ମଧ୍ୟ ପରୋକ୍ଷ ପଥ ଏବଂ ଅନୁତ୍କୃଷ୍ଟ ଅଟେ। ଅକ୍ରୂର ସ୍ୱୟଂ ତାଙ୍କ ପ୍ରାର୍ଥନା ମାଧ୍ୟମରେ କୃଷ୍ଣ ବା ବିଷ୍ଣୁଙ୍କୁ ପ୍ରତ୍ୟକ୍ଷ ଭାବରେ ଆରାଧନା କରିବାର ସର୍ବୋତ୍ତମ ପ୍ରଣାଳୀଟି ଅନୁସରଣ କରୁଛନ୍ତି। ଭଗବାନଙ୍କର କିଏ କେଉଁଭଳି ଭାବରେ ଉପାସନା କରୁଛନ୍ତି ଏବଂ ଶିବଜୀଙ୍କ ମାଧ୍ୟମରେ ଯେଉଁମାନେ ଉପାସନା କରୁଛନ୍ତି ସେଇଟା ମଧ୍ୟ ପ୍ରତ୍ୟକ୍ଷ ଉପାସନା ବିଧି ନୁହଁ, ସେଇଟା ହେଉଛି ପରୋକ୍ଷ ଉପାସନା ବିଧି ବୋଲି ଆମର ପର୍ପଟରେ କୁହାଯାଉଛି। ତେଣୁ ଏଇଭଳି ଭାବରେ ଅନେକ ପ୍ରକାର ଉପାସନା ବିଷୟରେ କହୁଛନ୍ତି, ଅକ୍ରୂର କହୁଛନ୍ତି। ସର୍ବ ଏବ ଯଜନ୍ତି ତ୍ୱାଂ, ନବମ ଶ୍ଳୋକରେ କୁହାଯାଉଛି ସର୍ବ ଏବ ଯଜନ୍ତି ତ୍ୱାଂ ସର୍ବଦେବ ମହେଶ୍ୱରମ୍, ଯେ ବି ଅନ୍ୟ ଦେବତା ଭକ୍ତା ଯଦି ବି ଅନ୍ୟ ଧିଅ ପ୍ରଭୁ। ଏଇଭଳି ଭାବରେ ସର୍ବ ଏବ ଯଜନ୍ତି ତ୍ୱାଂ, ଯେଉଁମାନେ ଯେ ଅପି କ୍ଷୁଦ୍ର ଦେବତା ଭକ୍ତା ତେ ଅପି ତ୍ୱାମେବ ଯଜନ୍ତି ଇତିହାସ, ଯେଉଁମାନେ ବିଭିନ୍ନ ଦେବତାମାନଙ୍କୁ ପୂଜା କରନ୍ତି ସେମାନେ ମଧ୍ୟ ଭଗବାନଙ୍କର ଉପାସନା କରନ୍ତି, ସେ କଥା ଏଇଠି କୁହାଯାଉଛି। ସର୍ବଦେବମୟ ପ୍ରଭୁ, ଯେ ଅନ୍ୟ ଦେବତା ଭକ୍ତା, ବିଭିନ୍ନ ଅନ୍ୟ ଦେବତାମାନଙ୍କର ଯେ ଭକ୍ତ ଅନ୍ୟ ଦେବତାମାନଙ୍କୁ ଉପାସନା କରୁଛନ୍ତି, ଯଦ୍ୟପି ଅନ୍ୟ ଧିଅ, ଅନ୍ୟ ଧିଅ କହିଲେ ଅନ୍ୟସୁ ଏବ ଦେବେଷୁ ନ ତୁ ତ୍ୱୟି ଧୀର ଜେସାଂ ତେ ତାଦୃଶା ଭବନ୍ତି, ତଥାପି ତେ ଶିବଜୀଙ୍କର ଉପାସନା କରୁଛନ୍ତି ବା ଗଣେଶଙ୍କର ଉପାସନା କରୁଛନ୍ତି, ଦୁର୍ଗା ଦେବୀଙ୍କର ଉପାସନା କରୁଛନ୍ତି, ସେଥିରେ ଭଗବାନଙ୍କର ଚିନ୍ତା ତାଙ୍କର କରୁନାହାନ୍ତି, କୃଷ୍ଣଙ୍କର ଚିନ୍ତା କରୁନାହାନ୍ତି, କିନ୍ତୁ ନକଲେ ମଧ୍ୟ ସେ ଭଗବାନଙ୍କର ଉପାସନା ହେଉଛି ବୋଲି ଅକ୍ରୂର କହୁଛନ୍ତି। ସର୍ବେ ଈଶ୍ୱରଂ କହିଲେ ସର୍ବେ ନିୟନ୍ତାରଂ ତ୍ୱାମ୍ ଏବ ଜୟନ୍ତି, ସମସ୍ତ ଯାହାକୁ ସେ ପୂଜା କରାଯାଉଛି ସିଏ ହେଉଛି ଭଗବାନଙ୍କର ମଧ୍ୟ ଉପାସନା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଶ୍ଳୋକରେ, ଏବଂ ଉକ୍ତ ଲକ୍ଷଣ ଯୋଗୀ କର୍ମୀ ପ୍ରଭୁତୟ ଉପାସକ ସର୍ବ ଏବ ତ୍ୱାଂ ଜଜନ୍ତି। ଯୋଗ ମାର୍ଗରେ ଯେଉଁମାନେ ଅଗ୍ରସର ହୁଅନ୍ତି, ଅଷ୍ଟାଙ୍ଗ ଯୋଗ ପଦ୍ଧତି ରହିଛି, କର୍ମୀମାନେ ଯେଉଁ ରହିଛି କର୍ମକାଣ୍ଡ ଧାରା ଅନୁସାରେ ଭଗବାନଙ୍କୁ ଉପାସନା କରନ୍ତି, ଏମାନେ ସମସ୍ତେ ଆପଣଙ୍କୁ ହିଁ ପୂଜା କରନ୍ତି। ଯଦି ପଚରାଯାଏ କିଭଳି ଭଗବାନଙ୍କୁ ପୂଜା କରାଗଲା, ନା ତତ୍ ଏବ ସର୍ବଦେବମୟତ୍ୱାତ୍ ଈଶ୍ୱରତ୍ୱାତ୍ ତା ଅର୍ଥ, କାରଣ ଭଗବାନ ହିଁ ସର୍ବଦେବମୟ, ଭଗବାନ ଠାରୁ ସବୁ ଦେବତାମାନେ ଆସିଛନ୍ତି, ତେଣୁ ଦେବତାମାନଙ୍କ ପୂଜା ହେଲେ ମଧ୍ୟ ସେଇ ଭଗବାନଙ୍କର ଉପାସନା। ନନୁ କେଚିତ୍ ପୁଷ୍ଟା ବୟଂ ଶିବମର୍ଚ୍ଚ୍ୟାମ ବୟଂ ତୁ ସୂର୍ଯ୍ୟଂ ଗଣେଶମ୍ ଇତ୍ୟା ଚକ୍ଷତେ ତତ୍ରାହ ଜେପି ଇତି। କିନ୍ତୁ ଯେଉଁମାନେ ଅନ୍ୟ ଦେବତାମାନଙ୍କର ଉପାସନା କରୁଛନ୍ତି, କିଏ କହୁଛନ୍ତି ମୁଁ ଶିବଙ୍କର ଉପାସନା କରୁଛି, କିଏ କହୁଛନ୍ତି ମୁଁ ସୂର୍ଯ୍ୟଙ୍କର ଉପାସନା କରୁଛି, କିଏ କହୁଛି ମୁଁ ଗଣେଶଙ୍କର ଉପାସନା କରୁଛି, ତାହେଲେ କେଉଁଠି ଭଗବାନଙ୍କର ଉପାସନା କେମିତି ହେଲା? ନନୁ ତେ କଦାଚିତ୍ କିମପି ସ୍ମୃତିଂ ମୟି ନ ଦଧତେ ତତ୍ରାହ ଯଦି ବି, ସେମାନେ ତ କେତେବେଳେ ହେଲେ ଭଗବାନଙ୍କ ସ୍ମୃତି ବି କରୁନାହାନ୍ତି, ସେମାନେ ଶିବଜୀଙ୍କର ଆରାଧନା କରୁଛନ୍ତି ବା ସୂର୍ଯ୍ୟଙ୍କର ଆରାଧନା କରୁଛନ୍ତି। ତେଣୁ ଏଠି ଏ ଶ୍ଳୋକରେ କହୁଛନ୍ତି ଯଦି ମଧ୍ୟ ଅନ୍ୟ ଦେବତାମାନଙ୍କୁ ଉପାସନା କରାଯାଉଛି, କିନ୍ତୁ ସିଏ ଭଗବାନଙ୍କର ଉପାସନା, ଅନ୍ୟ ସିଏ ଏବେ ଦେବେଶୁ ନ ତୁ ତ୍ୱୟି ଧୀର ଜେସାଂ ତେ, ଭଗବାନଙ୍କର ବିଷୟରେ ସେମାନେ ଧାରଣା ନଥିଲେ ମଧ୍ୟ ତଥାପି ସେ ଭଗବାନଙ୍କର ଉପାସନା। ଏଠି ସିଦ୍ଧର୍ଷ୍ୱାମୀ ତାଙ୍କ ଭାଷ୍ୟରେ କହୁଛନ୍ତି ଯେ ପି କ୍ଷୁଦ୍ର ଦେବତା ଭକ୍ତା ତେ ବି ତ୍ୱାମେବ ଜଜନ୍ତି, ଯେଉଁମାନେ ବିଭିନ୍ନ ଦେବତାମାନଙ୍କୁ ପୂଜା କରନ୍ତି ସେ ମଧ୍ୟ ଭଗବାନଙ୍କର ପୂଜା କରୁଛନ୍ତି। ସେ କଥାଟି ଏହି ଶ୍ଲୋକରେ କୁହାଯାଉଛି। ଯଦ୍ୟପି ଅନ୍ୟ ଧିଅ ଇତି ବୁଦ୍ଧି ମାତ୍ର ଭେଦ ନ ବ୍ୟସ୍ତୁ ଭେଦ ଇତ୍ୟର୍ଥ। କେବଳ ବୁଦ୍ଧି ଭେଦ କିନ୍ତୁ ବସ୍ତୁ ଭେଦ ନାହିଁ। ପାଣିଟାକୁ ଜଳଟା ରହିଛି, ଜଳ ହେଉଛି ବସ୍ତୁ, ଆମେ ତାକୁ କହିବା ଯଦି ମାଟି କହିବା ଆମର ଅଲଗା ପ୍ରକାର ଚିନ୍ତା କରେ। ଏଇଟା ଏ ବୁଦ୍ଧି ଭେଦ ରହିଛି କିନ୍ତୁ ବସ୍ତୁ ଭେଦ ନାହିଁ। ମାଟି କହିଲେ ମଧ୍ୟ ସେଇଟା ଜଳ, ଗୋଟେ ଉଦାହରଣ ଦେଲି। ତେଣୁ ଦେବତାମାନଙ୍କର ଯେଉଁ ଉପାସନା ସେଇଟା ମଧ୍ୟ ଭଗବାନଙ୍କର ଉପାସନା। ଏଠି ଜୀବ ଗୋସ୍ୱାମୀ ତାଙ୍କର ବୈଷ୍ଣବ ତୋଷଣୀରେ କହୁଛନ୍ତି, ଯେପି ଅନ୍ୟ ଦେବତା ଭକ୍ତା, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ନା, ଯେପି ଅନ୍ୟ ଦେବତା ଭକ୍ତା ଯଜନ୍ତେ ଶ୍ରଦ୍ଧାନୁତା ତେପି ମାମେବ କୌନ୍ତେୟ ଯଜନ୍ତି ଅଭିଧି ପୂର୍ବକମ୍। ସାଧାରଣତଃ ଦେବତାମାନଙ୍କର ଯେଉଁ ପୂଜା କରାଯାଏ ଲୋକମାନେ ସେଇଟା ଅଭିଧି ପୂର୍ବକମ୍ ପୂଜା କରନ୍ତି। ସେଇଟା ଯଦିଓ ଭଗବାନଙ୍କର, ତେପି ମାମେବ କୌନ୍ତେୟ ସେଇଟା ମଧ୍ୟ ମୋର ପୂଜା, କିନ୍ତୁ ଲୋକମାନେ ବିଧିପୂର୍ବକ ପୂଜା କରିପାରନ୍ତି ନାହିଁ। ବେଦରେ ବର୍ଣ୍ଣିତ ଯେଉଁ ରହିଛି ପ୍ରକୃତ ବିଧି କ'ଣ ସେମାନେ ଜାଣିପାରନ୍ତି ନାହିଁ। ଭଗବତ ଗୀତାରେ ମଧ୍ୟ ଭଗବାନ ଅହମ୍ ହି ସର୍ବଜ୍ଞାନା ଭୋକ୍ତା ଚ ପ୍ରଭୁରେ ଚ ନ ତୁ ମାମ ଅଭିଜାନାନ୍ତି ତତ୍ତ୍ୱେ ନା ତ ସେବନ୍ତି ତେ। ଭଗବାନ ହେଉଛନ୍ତି ଏକମାତ୍ର ଉପଭୋଗକାରୀ, ଏଇଟାକୁ ଯେଉଁମାନେ ଜାଣନ୍ତି ନାହିଁ ତାଙ୍କର ସେମାନେ ତାଙ୍କର ପତନ ହୋଇଯାଏ। ସେବନ୍ତି ତେ ମାନେ ତାଙ୍କର ପତନ ହୋଇଯାଏ। ଆମର ସନାତନ ଗୋସ୍ୱାମୀ ତାଙ୍କର ବୃହତ ବୈଷ୍ଣବ ଦର୍ଶନରେ କହୁଛନ୍ତି, ଏବଂ ଷଡ଼ବିଧା ଭକ୍ତା, ଏହି ପ୍ରକାର ଛଅ ପ୍ରକାର ଭକ୍ତଙ୍କ ବିଷୟରେ ଅକ୍ରୂଢ଼ କହିଲେ ତାଙ୍କର ସ୍ତୁତିମାନଙ୍କରେ। ତେସୁ ଆଦୌ ଯୋଗ କର୍ମ ଜ୍ଞାନ ଭେଦନ ତ୍ରିବିଧା, ଏଇ ଯେଉଁ ବିଭିନ୍ନ ପ୍ରକାର ଭକ୍ତ ଅଛନ୍ତି ସେମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଉଛି। ଜଣେ ହେଉଛନ୍ତି ଯୋଗୀ, ଜଣେ ହେଉଛନ୍ତି କର୍ମୀ, ଆଉ ଜଣେ ହେଉଛନ୍ତି ଜ୍ଞାନୀ। ଯୋଗ କର୍ମ ଜ୍ଞାନ ଭେଦେନ ତ୍ରିବିଧା, ଏଇ ତିନି ପ୍ରକାର ଭକ୍ତ ଅଛନ୍ତି। ଅଥ ଦୀକ୍ଷା ଭେଦେନ ଚ ତ୍ରିବିଧା, ଏମାନେ ଦୀକ୍ଷା ନ ନେଇକରି ପୂଜା ପୂଜାପୂଜି କରୁଛନ୍ତି, କିନ୍ତୁ ଦୀକ୍ଷା ଯେଉଁମାନେ ନେଉଛନ୍ତି ସେମାନେ ଦୀକ୍ଷା ନେବାରେ ମଧ୍ୟ ତାଙ୍କର ତିନି ପ୍ରକାର ଭେଦ ରହିଛି। କ'ଣ? ଗୋଟେ ହେଉଛି ବୈଷ୍ଣବ, ଗୋଟେ ହେଉଛି ଶୈବ, ଗୋଟେ ହେଉଛି କ୍ଷୁଦ୍ରା। ଯେଉଁମାନେ ବୈଷ୍ଣବ ଦୀକ୍ଷା ନେଇଛନ୍ତି, ଆମେ ସବୁ ବୈଷ୍ଣବ ଦୀକ୍ଷା ନେଇଛୁ, ବିଷ୍ଣୁଙ୍କର ଆରାଧନା କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ରାମ। ଯେଉଁମାନେ ଶିବଜୀଙ୍କର ଦୀକ୍ଷା ନେଇଛନ୍ତି ସେମାନେ ଶିବଜୀଙ୍କର ଆରାଧନା କରୁଛନ୍ତି, ଏବଂ ଯେଉଁମାନେ ଦେବତାମାନଙ୍କର ପୂଜା କରିବା ପାଇଁ ମଧ୍ୟ ଦୀକ୍ଷା ନେଇକରି ଦେବତାମାନଙ୍କୁ ପୂଜା କରୁଛନ୍ତି, ଏଇଭଳି ଭାବରେ ଛଅ ପ୍ରକାର ଭକ୍ତ ଅଛନ୍ତି ବୋଲି ଆମର ସନାତନ ଗୋସ୍ୱାମୀ ତାଙ୍କ ବୃହତ ବୈଷ୍ଣବ ଦର୍ଶନରେ କହୁଛନ୍ତି। ତେଣୁ ଦଶ ନମ୍ବର ଶ୍ଳୋକରେ କହୁଛନ୍ତି ଅକ୍ରୂଢ଼, ଯଥାଦ୍ରି ପ୍ରଭବା ନଦ୍ୟ ପର୍ଜନ୍ୟା ପୂରିତା ପ୍ରଭୁ ବିଶନ୍ତି ସର୍ବଥ ସିନ୍ଧୁ ତଦ୍ଭତ୍ ତ୍ୱାଂ ଗତୟୋନ୍ତତଃ। ସେ ଗୋଟେ ଉଦାହରଣ ଦେଉଛନ୍ତି ଏ ଶ୍ଳୋକରେ, ଯେ ହେ ପ୍ରଭୁ, ଅଦ୍ରି ପ୍ରଭବା, ଅଦ୍ରି ପ୍ରଭବା କହିଲେ ପର୍ବତରୁ ଯେଉଁଟା ଜାତ ହେଉଛି ନଦ୍ୟ, ନଦୀଟା ସାଧାରଣତଃ ପର୍ବତରୁ ସବୁ ତିଆରି, ନଦୀ ପର୍ବତରୁ ସବୁ ସୃଷ୍ଟି ହୋଇଥାଏ। ପର୍ଜନ୍ୟା ପୂରିତାହା, ବୃଷ୍ଟି ମାଧ୍ୟମରେ ସେଇଟା ସେ ନଦୀ ସବୁ ପୂର୍ଣ୍ଣ ହୋଇଯାଏ। ଯଥା ସର୍ବତଃ ସିନ୍ଧୁଂ ବିଶନ୍ତି, ଏଇଭଳି ଭାବରେ ପର୍ବତରୁ ଯେଉଁ ନଦୀ ସବୁ ବାହାରିଛନ୍ତି ସେ ଯାଇକରି ସିନ୍ଧୁରେ ମିଶୁଛନ୍ତି। ତଦ୍ଭତ୍ ସେହିଭଳି ଭାବରେ ଏତା ଗତୈହ ମାର୍ଗ ଅନ୍ତତଃ ଅବସାନେ ତ୍ୱାଂ ତ୍ୱାମେବ ବିଶନ୍ତି। ତେଣୁ ଏଇଭଳି ଭାବରେ ଅନେକ ପ୍ରକାର ଯେଉଁ ମାର୍ଗ ରହିଛି ଅନ୍ତିମରେ ଆପଣଙ୍କ ପାଖରେ ସେଇଟା ଯାଇକି ପ୍ରବେଶ କରିବେ ଆଉ ମିଶିବେ, ଏଇଟା ଅକ୍ରୂଢ଼ କହୁଛନ୍ତି। ତେଣୁ ଆର ଭାଷ୍ୟରେ ବିଷ୍ଣୁ ଚକ୍ରବର୍ତ୍ତୀଙ୍କୁ, ନନୁ ଯଦି ମାମ ଏବ ଅର୍ଚ୍ଚନ୍ତି ତହରି ତେ ମାମ ଏବ ପ୍ରାପ୍ନିୟୁ। ଅକ୍ରୂଢ଼ କହୁଛନ୍ତି, ସେମାନେ ମଧ୍ୟ ଆପଣଙ୍କର ଭଜନ କରୁଛନ୍ତି, ତାହେଲେ ଯଦି ଭଗବାନ କହିବେ ତାହେଲେ ଯଦି ସେମାନେ ମୋର ଭଜନ କରୁଛନ୍ତି ତାହେଲେ ସେମାନେ ମୋତେ ପ୍ରାପ୍ତ ହେବେ। ମା ଏବ ତେଷା ଅର୍ଚ୍ଚନା ଏବ ତ୍ୱାଂ ପ୍ରାପ୍ନୁବନ୍ତି ନହନ୍ତୁ ତେ ଅର୍ଚ୍ଚକାହା। କିନ୍ତୁ ସେମାନେ ତେଷାମ ଅର୍ଚ୍ଚନା ହେବ ତ୍ୱାଂ ପ୍ରାପ୍ନୁବତି ନହନ୍ତୁ ତେ ଅର୍ଚ୍ଚକା। ତେଣୁ ସେମାନେ ଯେଉଁ ତାଙ୍କର ଆରାଧନା କରୁଛନ୍ତି ତାହେଲେ ସେମାନେ ସେ ମୋତେ ପ୍ରାପ୍ତ ହେବେ କି, ସେମାନେ କାହାକୁ ପ୍ରାପ୍ତ ହେବେ? ଏଇ ଯଦି ପ୍ରଶ୍ନ ହେବ ତାହେଲେ ଉତ୍ତରରେ ଏଇଟା କହୁଛନ୍ତି, ଅକ୍ରୂର କହୁଛନ୍ତି ଯେ ଯେପି ଅନ୍ୟ ଦେବତା ଭକ୍ତା ଜନତେ ଶ୍ରଦ୍ଧାନୁତା, ଭଗବାନ ଏ କଥାଟି କହିଛନ୍ତି, ବିଧିପୂର୍ବକ ପୂଜା ରହିଛି, ଅବିଧିପୂର୍ବକ ପୂଜା ରହିଛି, ତେପି ମାମ ଏବେ କୁହନ୍ତେ, ଭଗବାନ ଏଇଟା କହିଲେ, ଅହମି ହଁ ନ ତୁ ମାମ ଅଭିଜାହ ଯାଆନ୍ତି ଦେବବ୍ରତା ଦେବାନ, ଯେଉଁମାନେ ଦେବତାମାନଙ୍କୁ ପୂଜା କରିବେ ସେମାନେ ସେଇ ଦେବ ଲୋକକୁ ଯିବେ, ଯେଉଁମାନେ ଭୂତ ପ୍ରେତମାନଙ୍କୁ ପୂଜା କରିବେ ସେମାନେ ସେଇ ଲୋକକୁ ଯିବେ, ଏବଂ ଯିଏ ମୋର ପୂଜା କରିବ ସେ ମୋ ପାଖକୁ ଆସିବ। ତେଣୁ ଏ ଯେଉଁ ରହିଛି ଦେବତାମାନଙ୍କ ପୂଜା ସବୁ ରହିଛି, ଆମେ କହିଛେ କଥା ଯେ ସାଧାରଣତଃ ଯେଉଁମାନେ ବିଧିପୂର୍ବକ ପୂଜା କରନ୍ତି ଦେବତାମାନଙ୍କର ସେମାନେ ଭଗବାନଙ୍କୁ ପ୍ରାପ୍ତ ହୁଅନ୍ତି, ଅବିଧିପୂର୍ବକ ଯେଉଁମାନେ ପୂଜା କରନ୍ତି ସେମାନେ ଭଗବାନଙ୍କୁ ପ୍ରାପ୍ତ ହୁଅନ୍ତି ନାହିଁ। ଯେମିତି ଆମେ ଦେଖିବା ଗୋପୀମାନେ ଯେଉଁ ପୂଜା କରୁଥିଲେ, କାତ୍ୟାୟନୀ ଦେବୀଙ୍କୁ ପୂଜା କରୁଥିଲେ, ତେଣୁ ଅନ୍ତିମରେ ସେ ଭଗବାନଙ୍କୁ ପ୍ରାପ୍ତ ହେଲେ। ସେହିଭଳି ଭାବରେ ଶିବଜୀ ମଧ୍ୟ ଯେଉଁମାନେ ଅକପଟ ଭାବରେ ଶିବଜୀଙ୍କର ଉପାସନା କରିବେ ସେମାନେ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହେବେ। କିନ୍ତୁ କପଟ ବା ଯେଉଁ ଅବିଧିପୂର୍ବକ ଯଦି ପୂଜା କରିବେ ତାହେଲେ ସେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ସତ୍ୱ ରଜ ସ୍ତମ ଇତି ଭବତଃ ପ୍ରକୃତିର ଗୁଣ ତେସୁ ହି ପ୍ରାକୃତା ପ୍ରୋତା ଆଭ୍ରମ ସ୍ଥାବରା ଦେୟ। କାହିଁକି ଲୋକମାନେ ବିଭିନ୍ନ ପ୍ରକାର ପୂଜା କରୁଛନ୍ତି ନା, ତାର କାରଣ ହେଉଛି ସତ୍ୱ ରଜ ତମ ଇତି ଭବତଃ ପ୍ରକୃତେ। ଭଗବାନଙ୍କର ଏ ଯେଉଁ ତିନୋଟି ଗୁଣ ରହିଛି, ପ୍ରକୃତିର ତିନୋଟି ଗୁଣ ରହିଛି ସତ୍ୱ ରଜ ତମ, ଏଇ ତିନି ଗୁଣ ଅନୁସାରେ ବିଭିନ୍ନ ପୂଜା ସେମାନେ କରନ୍ତି। ତିନି ଗୁଣ ଅନୁସାରେ ସେମାନେ ସତ୍ୱ ରଜ ସ୍ତମ ଆପଣଙ୍କ ଜଡ଼ା ପ୍ରକୃତିର ଗୁଣାବଳୀ ବ୍ରହ୍ମାଙ୍କଠାରୁ ଆରମ୍ଭ କରି ସ୍ଥାବର ପ୍ରାଣୀ ପର୍ଯ୍ୟନ୍ତ ସମସ୍ତ ବଦ୍ଧଜୀବଙ୍କୁ ଆବଦ୍ଧ କରେ। ସମସ୍ତେ ଏ ତିନି ଗୁଣରେ ବନ୍ଧା ହୋଇକି ରହିଛନ୍ତି, ବ୍ରହ୍ମାଙ୍କଠାରୁ ଆରମ୍ଭ କରି କୀଟ ପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ଆବ୍ରହ୍ମ ଭୁବନା ଲୋକା ସମସ୍ତେ ଏଇ ତ୍ରିଗୁଣ ଭିତରେ ବନ୍ଦୀ ହୋଇକି ରହିଛନ୍ତି। ତେଣୁ ଯିଏ ଯେଉଁ ଗୁଣରେ ଅଛନ୍ତି ସେ ସେଇ ଗୁଣର ପୂଜା କରିବେ, ଆରାଧନା କରିବେ। ତେଣୁ 12 ନମ୍ବର ଶ୍ଳୋକ କହୁଛନ୍ତି, ତୁଭ୍ୟଂ ନମସ୍ତେ ତୁ ଅଭିଷକ୍ତ ଦୁଷ୍ଟୟେ ସର୍ବାତ୍ମନେ ସର୍ବଧିୟାଂଚ ସାକ୍ଷିଣେ ଗୁଣ ପ୍ରଭାବ ଅୟଂ ବିଦ୍ୟା କୃତଃ ପ୍ରବର୍ତ୍ତତେ ଦେବ ନୃ ତିର୍ଯ୍ୟକ ଆତ୍ମସୁ। ଆପଣ ସମସ୍ତ ଜୀବଙ୍କର ପରମାତ୍ମା ରୂପରେ ନିର୍ଲିପ୍ତ ଦୃଷ୍ଟିରେ ସମସ୍ତଙ୍କ ବୁଦ୍ଧିର ସାକ୍ଷୀ ସ୍ୱରୂପ, ମୁଁ ଆପଣଙ୍କୁ ମୋର ପ୍ରଣାମ ନିବେଦନ କରୁଛି। ଅବିଦ୍ୟା ବେଗ ପ୍ରସ୍ତୁତ ଆପଣଙ୍କ ଜଡ଼ଗୁଣ ପ୍ରଭାବ ଦେବତା ମନୁଷ୍ୟ ଓ ପ୍ରାଣୀ ରୂପେ ଦେହାଭିମାନଙ୍କ ମଧ୍ୟରେ ପ୍ରବାହିତ। ତେଣୁ ଏହିଭଳି ଭାବରେ ଗୁଣର ପ୍ରଭାବରେ ସେମାନେ କାର୍ଯ୍ୟ କରୁଛନ୍ତି, କି ସତ୍ୱଗୁଣ ପ୍ରଭାବରେ ଦେବତାମାନେ ରହୁଛନ୍ତି, ରଜଗୁଣ ପ୍ରଭାବରେ ମନୁଷ୍ୟମାନେ ବା ପଶୁପକ୍ଷୀ ଏମାନେ ସବୁ ଏଇ ସତ୍ୱ ରଜ ତମ ତିନି ଗୁଣର ପ୍ରଭାବରେ ସେମାନେ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନେ ଏଇ ଦେହ ଅଭିମାନ କରୁଛନ୍ତି, ଆମେ ହେଉଛି ଏଇ ଶରୀର, ଏଇଭଳି ଭାବରେ ଗୁଣର ପ୍ରଭାବରେ ସେମାନେ ନିଜକୁ ଜାଣିପାରନ୍ତି ନାହିଁ। ତେଣୁ ତାପର ଶ୍ଳୋକ କହୁଛନ୍ତି, ଅଗ୍ନିର୍ମୁଖଂ ତେ ଅବନିରଙ୍ଘ୍ରିରୀକ୍ଷଣଂ ସୂର୍ଯ୍ୟୋ ନଭୋ ନାଭିରଥୋଦିଶ ଶ୍ରୁତି ଦୌକଂ ସୁରେନ୍ଦ୍ରାସ୍ତବ ବାହବୋର୍ଣ୍ଣବାହ କୁକ୍ଷିର୍ମରୁତ୍ ପ୍ରାଣବଳଂ ପ୍ରକଳ୍ପିତଂ ରୋମାଣି ବୃକ୍ଷ ଔଷଧୟ ସୁରରୁହ ଶିରରୁହା ମେଘା ପରସ୍ୟାସ୍ମି ନଖାନି ତେ ଦ୍ରୟଃ ନିମିଶ୍ରଣଂ ରାତ୍ରି ଅହନି ପ୍ରଜାପତିର୍ ମୈତ୍ର ସ୍ତୁବୁଷ୍ଟି ତବ ବୀର୍ଯ୍ୟ ମିଶ୍ୟତେ। ଅଗ୍ନିଦେବ ଯେଉଁ ରହିଛନ୍ତି ପ୍ରକୃତରେ ଇଏ ହେଉଛନ୍ତି ଭଗବାନଙ୍କର ମୁଖ, ଅଗ୍ନି ଆପଣଙ୍କ ମୁଖ, ପୃଥିବୀ ଆପଣଙ୍କର ପାଦ, ସୂର୍ଯ୍ୟ ଆପଣଙ୍କର ଚକ୍ଷୁ, ଏଇଭଳି ଭାବରେ ଦେବତାମାନଙ୍କ ଯେଉଁ ପୂଜା ହେଉଛି ସେଇଟା ଭଗବାନଙ୍କ ପୂଜା, ପରୋକ୍ଷ ଭାବରେ ଭଗବାନ ପୂଜା ହେଉଛି, ଏଇ ଶ୍ଳୋକରେ ସେଇଟା କହୁଛନ୍ତି। ଏବଂ ଆକାଶ ହେଉଛି ଆପଣଙ୍କର ନାଭି, ଦିଗ ସକଳ ଆପଣଙ୍କ ଶ୍ରବଣେନ୍ଦ୍ରିୟ, ଏବଂ ଦେବ ଶ୍ରେଷ୍ଠଗଣ ଆପଣଙ୍କର ବାହୁଦ୍ୱୟ, ଏବଂ ସମୁଦ୍ର ହେଉଛି ଆପଣଙ୍କର ଉଦର, ସ୍ୱର୍ଗ ଆପଣଙ୍କର ମସ୍ତକ, ବାୟୁ ଆପଣଙ୍କର ପ୍ରାଣ ଏବଂ ବଳ, ବୃକ୍ଷ ଔଷଧି ସମୂହ ଆପଣଙ୍କ ଶରୀରର ରୋମରାଶି, ମେଘ ଆପଣଙ୍କ ମସ୍ତକର କେଶରାଶି, ଏବଂ ପର୍ବତ ଆପଣଙ୍କର ପରମ ପୁରୁଷଙ୍କର ଅସ୍ଥି ଓ ନଖ, ରାତ୍ରି ଓ ଦିନ ଆପଣଙ୍କ ଚକ୍ଷୁର ନିମିଷ ମାତ୍ର, ପ୍ରଜାପତି ବ୍ରହ୍ମା ଆପଣଙ୍କ ପ୍ରଜନନ ଅଙ୍ଗ ସ୍ୱରୂପ, ଓ ବୃଷ୍ଟି ଆପଣଙ୍କର ବୀର୍ଯ୍ୟ ଅଟେ। ଏସବୁ କିଛି ଭଗବାନଙ୍କର ବିସ୍ତାର ଏଠି ବୁଝିବାକୁ ପଡ଼ିବ। ତ୍ୱୟବ୍ୟାତ୍ମନ୍ ପୁରୁଷେ ପ୍ରକଳ୍ପିତା ଲୋକା ସଫାଳା ବହୁ ଜୀବ ସଙ୍କୁଳା ଯଥା ଜଳେ ସଂଜିହତେ ଜଳୌ କସୋ ଅପି ଉଦମ୍ବରେ ବା ମସକା ମନୋମୟେ। ହେ ଅକ୍ଷୟ ପୁରୁଷ ପରମେଶ୍ୱର ଭଗବାନ, ବହୁ ଜୀବ ସଙ୍କୁଳ ନିଖିଳ ଭୁବନ ସବୁ ସେମାନଙ୍କ ନିଜ ନିଜ ପାଳକମାନଙ୍କ ସହିତ ଆପଣଙ୍କ ମଧ୍ୟରେ ଉତ୍ପନ୍ନ ହୁଅନ୍ତି। ଠିକ୍ ଯେପରି ଜଳଚର ଜୀବମାନେ ସାଗରରେ ସନ୍ତରଣ କରନ୍ତି ବା କ୍ଷୁଦ୍ର କୀଟଗୁଡ଼ିକ ଉଡ଼ମ୍ବର ଫଳ ମଧ୍ୟରେ ବାସ କରନ୍ତି, ସେହିପରି ମନ ଇନ୍ଦ୍ରିୟ ସବୁର ଆଧାର ସ୍ୱରୂପ ଆପଣଙ୍କ ମଧ୍ୟରେ ଏହିସବୁ ଭୁବନ ସଞ୍ଚରଣଶୀଳ। ଭଗବାନଙ୍କର ଯେଉଁ ବିଶ୍ୱରୂପ ରହିଛି ସେ ବିଶ୍ୱରୂପର ବର୍ଣ୍ଣନା କରାଯାଉଛି। ଭଗବାନ ଏଇ ଯେଉଁ ଭୌତିକ ଜଗତ ଆମେ ଯାହା ଦେଖୁଛେ, ଇଏ ଭଗବାନଙ୍କର ସବୁ ଶକ୍ତି, ତାଙ୍କର କିଛି ସ୍ୱତନ୍ତ୍ର ଭାବରେ ସତ୍ତା ନାହିଁ, ଭଗବାନଙ୍କଠାରୁ ଏସବୁ ଜାତ ହୋଇଛନ୍ତି। ତେଣୁ ଷୋହଳ ନମ୍ବର ଶ୍ଳୋକରେ କହୁଛନ୍ତି, ଜାନି ଜାନି ହ ରୂପାଣି କ୍ରୀଡ଼ନାଥଂ ବିଭର୍ଷିହି ତୈରାମୃଷ୍ଟ ସୋଲୋକା ମୁଦା ଗାୟନ୍ତି ତେଜସଃ। ଯେଉଁଭଳି ଭାବରେ ଭଗବାନଙ୍କର ଅନେକ ରୂପ ରହିଛି, ତେଣୁ ଏ ରୂପ ମାଧ୍ୟମରେ ନନୁ ତରି ଯଦି କୁହାଯିବ ଯେ ଆପଣଙ୍କ ଲୀଳା ଉପଭୋଗାର୍ଥେ ଏବଂ ଜଗତରେ ଆପଣ ନିଜକୁ ବିଭିନ୍ନ ରୂପରେ ପ୍ରକଟ କରନ୍ତି, ଆଉ ଯେଉଁମାନେ ଆନନ୍ଦରେ ଆପଣଙ୍କ ମହିମା କୀର୍ତ୍ତନ କରନ୍ତି ଏହିସବୁ ଅବତାର ସେମାନଙ୍କର ସମସ୍ତ ଶୋକ ମାର୍ଜନା କରନ୍ତି। ତସ୍ମାତ୍ ଏବଂ ଭୂତଂ ତବ ସ୍ୱରୂପଂ ଦୁରବଗାହମ୍ ଇତି ତତ୍ ଅବତାର କଥାମୃତମ୍ ଏବ ସନ୍ତ ସେବନ୍ତ ଇତ୍ୟାହ। ଭଗବାନଙ୍କର ଯେଉଁ ରହିଛି ସ୍ୱରୂପ ରହିଛି, ଭଗବାନଙ୍କର ଯେଉଁ ତତ୍ତ୍ୱ ସବୁ ରହିଛି, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ଦୁରବଗାହମ୍ ଏଇଟାକୁ ବୁଝିପାରିବେ ନାହିଁ, ଏତେ ସହଜ ବସ୍ତୁ ନୁହଁ ଭଗବାନଙ୍କ କଥା ଭଗବତ ତତ୍ତ୍ୱ। ତେଣୁ ଆପଣଙ୍କର ଯେଉଁ ଅବତାର କଥା ସବୁ ରହିଛି, ତେଣୁ ଏହିସବୁ ଅବତାର କଥାକୁ ଭକ୍ତମାନେ ଏଇଟାକୁ ଆଲୋଚନା କରନ୍ତି ବା ସ୍ମରଣ କରନ୍ତି ବା କୀର୍ତ୍ତନ କରନ୍ତି। ଭଗବାନଙ୍କର ଅନେକ ଅବତାର, ଆଜି ଜୟଦେବଙ୍କର ଯେଉଁ ରହିଛି, ଆଜିର ହେଉଛି ତାଙ୍କର ଅପ୍ରକଟ ତିଥି। ଜୟଦେବ ଗୋସ୍ୱାମୀ ଗୀତଗୋବିନ୍ଦ ରଚନା କରିଛନ୍ତି, ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା, ଦଶ ଅବତାର ସ୍ତୋତ୍ର ରହିଛି, ପ୍ରସିଦ୍ଧ ଦଶ ଅବତାର ସ୍ତୋତ୍ର। ତେଣୁ ଇଏ ମଧ୍ୟ ସେହିଭଳି ଭାବରେ ଅବତାରମାନଙ୍କ କଥା କହିବେ, ଆମର ଅକ୍ରୂର ମଧ୍ୟ ସେ କଥା କହିବେ। ଅକ୍ରୂର ହେଉଛନ୍ତି ବନ୍ଦନାର ଆଚାର୍ଯ୍ୟ, ଯେଉଁଭଳି ଭାବରେ ଜୟଦେବ ଗୋସ୍ୱାମୀ ତାଙ୍କର ଗୀତଗୋବିନ୍ଦରେ ଦଶାବତାର ସ୍ତୋତ୍ର ବର୍ଣ୍ଣନା କରିଛନ୍ତି, ଅନେକ ଅବତାର ରହିଛନ୍ତି, ସେହିଭଳି ଭାବରେ ଅକ୍ରୂର ମଧ୍ୟ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରିବେ। ବୈଷ୍ଣବ ଦର୍ଶନରେ କହୁଛନ୍ତି ଜୀବ ଗୋସ୍ୱାମୀ, ଜ୍ଞାନେ ପ୍ରୟାସ ମୁଦପାସ୍ୟ, ଭଗବାନଙ୍କୁ ଆମେ ଯେଉଁ ଏଇଟା ବ୍ରହ୍ମା ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି, ଭଗବାନ ପାଖରେ ସେ ଦୋଷ କରିଦେଲେ, ଅପରାଧ କରିଦେଲେ, ଭଗବାନଙ୍କର ସାଙ୍ଗ ବାଳକମାନଙ୍କୁ ଏବଂ ବତ୍ସାମାନଙ୍କୁ ଚୋରି କରି ନେଇଗଲେ, ତେଣୁ ନିଜର ଭୁଲ ବୁଝିପାରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଅନେକ ସ୍ତୁତି ରହିଛି, ତା ଦେହରୁ ଇଏ ଗୋଟେ ସ୍ତୁତି। ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ ଯାଇଥିଲେ, ସେହି ସମୟରେ ମହାପ୍ରଭୁ ରାୟ ରାମାନନ୍ଦଙ୍କ ସହିତ କଥା ହେଉଥିଲେ, ରାୟ ରାମାନନ୍ଦକୁ ସେ କଲେ ବକ୍ତା, ନିଜେ ହେଲେ ଶ୍ରୋତା, ଭଗବାନ ହେଲେ ଶ୍ରୋତା, ବକ୍ତା ହେଲେ ଭକ୍ତ। ଭଗବତ ଗୀତାରେ ଯିଏ ବକ୍ତା ହୋଇଥିଲେ, ଆଜି କଳିଯୁଗରେ ଯେତେବେଳେ ସେ ଆସିଲେ, ସିଏ ହେଲେ ଶ୍ରୋତା। ଯେଉଁ ଅର୍ଜୁନ ଶ୍ରୋତା ହୋଇଥିଲେ, ସେ ଅର୍ଜୁନ ହେଲେ ବକ୍ତା। ଯିଏ ପ୍ରଥମେ ଶୁଣିବେ ସେ ପରେ କହିବେ ନା। ତେଣୁ ଭଗବାନ ଏଇଟା ଶିକ୍ଷା ଦେଉଛନ୍ତି, ଆମେ ଯଦି ଶ୍ରବଣ କରିବା ଭବିଷ୍ୟତରେ ଆମେ କୀର୍ତ୍ତନ କରିପାରିବା। ତେଣୁ ଅର୍ଜୁନ ଶ୍ରବଣ କରିଥିଲେ ଭଗବାନ ଠାରୁ ଭଗବତ ଗୀତା, ଆଜି ସେ ରାୟ ରାମାନନ୍ଦ ରୂପରେ ଭଗବାନଙ୍କୁ ସେ କୀର୍ତ୍ତନ କରୁଛନ୍ତି, ଭଗବାନଙ୍କ କଥା କହୁଛନ୍ତି, ବକ୍ତା ସିଏ ହୋଇଛନ୍ତି, ଭଗବାନ ହୋଇଛନ୍ତି ଶ୍ରୋତା। ତେଣୁ ଭଗବାନ ପଚାରିଲେ ରାୟ ରାମାନନ୍ଦ, କ'ଣ ସବୁ କୁହ, କେମିତି ସାଧ୍ୟ ସାଧନ କେମିତି ଆମେ ପ୍ରାପ୍ତ ହେବା କଳିଯୁଗ ପାଇଁ ବିଶେଷ ଭାବରେ। ତେଣୁ ରାୟ ରାମାନନ୍ଦ ବିଭିନ୍ନ ଶାସ୍ତ୍ରରୁ ସବୁ ଉଦ୍ଧାର କରି କହିଲେ, ସବୁ ଉପାୟ କହିଲେ। ଏଇ ଚୈତନ୍ୟ ଚରିତାମୃତ ମଧ୍ୟଲୀଳା ଅଷ୍ଟମ ପରିଚ୍ଛେଦରେ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ। ତେବେ ପ୍ରଥମେ ରାୟ ରାମାନନ୍ଦ କହିଲେ ଏଇ ବର୍ଣ୍ଣାଶ୍ରମ ବିଷୟରେ କହିଲେ, ବିଷ୍ଣୁ ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି। ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପର ପୁମାନ ବିଷ୍ଣୁ ଆରାଧତେ ପନ୍ଥା ନାନ୍ୟତ୍ୱ ତୋଷ କାରଣ। ଭଗବାନଙ୍କର ତୋଷ ସନ୍ତୋଷ ବିଧାନ ପାଇଁ ଏ ଯେଉଁ ବର୍ଣ୍ଣ ଏବଂ ଆଶ୍ରମ ବ୍ୟବସ୍ଥା ରହିଛି, ଏଇ ମାଧ୍ୟମରେ ଯଦି ଭଗବାନଙ୍କର ଉପାସନା କରାଯିବ, ତାହେଲେ ସେଇଟା ହେଉଛି ଅନ୍ୟ କୌଣସି ଉପାୟ ନାହିଁ ବୋଲି କହିବା, ନାନ୍ ଅନ୍ୟତ୍ ତୋଷ କାରଣ। ଏଇଟା ବିଷ୍ଣୁ ପୁରାଣ ରହିଛି, ମହାପ୍ରଭୁଙ୍କର ନା, ଅନ୍ୟ କାରଣ ବାହାର କର ତମେ, ଏହ ବାହ୍ୟ ଆଗେ କହ ହାର, ଏଇଟା ନୁହଁ। ଏହିଭଳି ଭାବରେ ରାୟ ରାମାନନ୍ଦ ଅନେକ ଶାସ୍ତ୍ରରୁ ବହୁତ ପ୍ରକାର ଶ୍ଳୋକ କହିଲେ ମଧ୍ୟ ମହାପ୍ରଭୁ କହିଲେ ନା ଏଇଟା ନୁହଁ। ବର୍ତ୍ତମାନ କଳିଯୁଗ ପାଇଁ କେଉଁଟା ଠିକ୍ ସେଇଟା କୁହ। ତେଣୁ ରାୟ ରାମାନନ୍ଦ ଯେତେବେଳେ ଏଇ ଶ୍ଳୋକଟି କହିଲେ, ମହାପ୍ରଭୁ କହିଲେ ଏ ହଏ ଏଇଟା ଠିକ୍ ଅଛି। ଏଇଟା କ'ଣ ନା, ଜ୍ଞାନୀ ପ୍ରୟାସମ ଉଦପାସ୍ୟ। ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଆମେ ଜ୍ଞାନ ମାଧ୍ୟମରେ ଜାଣିପାରିବା, ସେଠୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନ ପ୍ରୟାସ ମୁଦପାସ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତା ଭବଦୀୟ ବାର୍ତ୍ତା। ଆମେ ନମ୍ର ଭାବରେ ଭବଦୀୟ ସମ୍ମୁଖରେ ତା, ଯେଉଁମାନେ ଭଗବାନ ଭକ୍ତ, ତାଙ୍କ ମୁଖରୁ ଭଗବାନଙ୍କ କଥା ଶ୍ରବଣ କରିବେ ସେମାନେ ଭବଦୀୟ ବାର୍ତ୍ତା। ସ୍ଥାନେ ସ୍ଥିତା ସ୍ଥିତିଗତାଂ ତନୁବାଂ ମନୋବୀର, ଯିଏ ଯେଉଁ ସ୍ଥିତିରେ ଅଛନ୍ତି ଥାଆନ୍ତୁ, ତାଙ୍କର ସ୍ଥିତି ପରିବର୍ତ୍ତନ କରିବା ଦରକାର ନାହିଁ। କେବଳ ସେମାନେ ଶ୍ରବଣ କରିବେ, ଶ୍ରୁତିଗତାଂ କାୟ ମନ ବାକ୍ୟରେ ଯଦି ଶ୍ରବଣ କରିବେ, ତାହେଲେ ଭଗବାନ ଯଦିଓ ଅଜିତ, ସେମାନେ ତାଙ୍କୁ ଜିତିଯିବେ। ଜିତୋପି ଅଜିତ ତ୍ରୈଲୋକ୍ୟାମ, ଯଦିଓ ଭଗବାନ ତ୍ରିଲୋକରେ ଭଗବାନ କେହି ଜିତିପାରିବେ ନାହିଁ, କିନ୍ତୁ ସେମାନେ କେବଳ ଭଗବାନ କଥା ଶ୍ରବଣ ଯେଉଁମାନେ କରିବେ, ସେମାନେ ଭଗବାନଙ୍କୁ ଜିତିଯିବେ। ଅଜିତୋପି ଜିତୋ ତୈ ତ୍ରିଲୋକ୍ୟାମ। ତେଣୁ ଏଇ ଶ୍ଳୋକଟି ଯେତେବେଳେ କହିଲେ, ମହାପ୍ରଭୁ କହିଲେ ଏ ହଏ ଏଇଟା ହେଉଛି ପ୍ରକୃତରେ କଳିଯୁଗ ପାଇଁ ଏଇଟା ହେଉଛି ଉପାୟ। ତେଣୁ ଅନେକ ଯେଉଁ ରହିଛନ୍ତି ବିଭିନ୍ନ ପ୍ରକାର ଉପାସନା, ଯେଉଁ ଭଗବାନଙ୍କର ତତ୍ତ୍ୱ ସବୁ ରହିଛି, ତାକୁ ବୁଝିବା ଏତେ ସହଜ ନୁହଁ। ବ୍ରହ୍ମା ମଧ୍ୟ କହୁଛନ୍ତି ସେ କଥା, ଜାଣନ୍ତୁ ଏବେ ଜାଣନ୍ତୁ କିମ୍ ବହୁକ୍ତିଆ ନମେ ପ୍ରଭୁ ମନସା ବବୁସା ବାଚ ତବ ତବ। ଏସବୁ ଆପଣଙ୍କର ମୋର ମନର ବଚନରେ ବା ଶରୀର ଦ୍ୱାରା ମୁଁ ଆପଣଙ୍କ ଏସବୁ ଜାଣିପାରିବେ ନାହିଁ। ତବ ଅଗୋଚର, ଏସବୁ ତୁମର ଆପଣଙ୍କର ସବୁ ଯେଉଁ ରହିଛି ଐଶ୍ୱର୍ଯ୍ୟ ଆମେ ଜାଣିପାରିବୁ ନାହିଁ। ଅନ୍ୟମାନେ କିଏ କହନ୍ତୁ ଆମେ ଜାଣିଛୁ ବୋଲି, କିନ୍ତୁ ମୁଁ କହୁଛି ମୁଁ ଜାଣିପାରୁ ନାହିଁ। ଦଶମ ସ୍କନ୍ଧ 14 ଅଧ୍ୟାୟରେ ଏ ଶ୍ଳୋକଟି ମଧ୍ୟ ରହିଛି, ବ୍ରହ୍ମା ବହୁତ ସ୍ତୁତି କରିଛନ୍ତି ସେଥିରେ। ତେଣୁ ଭଗବାନଙ୍କୁ ତତ୍ତ୍ୱରେ ଜାଣିବା ଏତେ ସହଜ ନୁହଁ। ବ୍ରହ୍ମା ମଧ୍ୟ ସେ କଥା କହୁଛନ୍ତି, ଦ୍ୱିତୀୟ ସ୍କନ୍ଧ ଯେତେବେଳେ ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ମଧ୍ୟ ସେ ଏହି ଶ୍ଳୋକଟି କହିଛନ୍ତି ଯେ ଆମେ ସବୁ ତାଙ୍କ ବିଷୟରେ କିଛି ଜାଣିପାରୁନାହୁଁ, ତତ୍ତ୍ୱରେ ତାଙ୍କୁ ଜାଣିପାରୁନାହୁଁ, କିନ୍ତୁ ତାଙ୍କର ଗୁଣଗାନ କରୁଛୁ ଭଗବାନଙ୍କର। ତେଣୁ 17 ଶ୍ଳୋକରୁ ସେ ଆରମ୍ଭ କରିବେ, ଭଗବାନଙ୍କ ବିଭିନ୍ନ ପ୍ରକାର ଅବତାର ବିଷୟରେ ବର୍ଣ୍ଣନା କରିବେ। ଯେଭଳି ଭାବରେ ଜୟଦେବ ଗୋସ୍ୱାମୀ ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ କହିଥିଲେ, ସେଇଭଳି ଭାବରେ ଅକ୍ରୂର ମଧ୍ୟ କହିବେ। କିନ୍ତୁ ଯେହେତୁ ଆଜି ଜୟଦେବ ଗୋସ୍ୱାମୀଙ୍କର ତିରୁଭାବ ତିଥି, ଆମେ ପ୍ରଥମେ ତାଙ୍କୁ ପ୍ରାଧାନ୍ୟ ଦେବା, ତାଙ୍କର ତିରୁଭାବରେ ଆଜି ତାଙ୍କର କଥାଟିକୁ ତାଙ୍କର ପ୍ରାସଙ୍ଗିକ ହୋଇଯାଇଛି କଥା। କୁରଳ ମଧ୍ୟ ବିଭିନ୍ନ ଅବତାର ବିଷୟରେ କହିବେ ଏବଂ ଜୟଦେବ ଗୋସ୍ୱାମୀ ମଧ୍ୟ ବିଭିନ୍ନ ଅବତାରମାନ ବିଷୟରେ କହିଛନ୍ତି। ତେଣୁ ଆମେ ସେଇ ଦଶାବତାର ସ୍ତୋତ୍ରଟି ପାଠ କରିବା। ପ୍ରଳୟ ପୟୋଧି ଜଳେ ଧୃତବାନ ଶିବେଦମ୍ ବିହିତ ବହିତ୍ର ଚରିତ୍ରମ ଖେଦମ୍ ପୟୋଧି ଜଳେ ଧୃତବାନ ଶିବେଦମ୍ ବିହିତ ବହିତ୍ର ଚରିତ୍ରମ ଖେଦମ୍ କେଶବଧିତ ମିନ ଶରୀର ଜୟ ଜଗଧିତ ମିନ ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀ ହରେ ଜୟ ଜଗଦୀଶ ହରେ କେଶବଧିତ ମିନ ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ସ୍ଥିତି ରାତି ବିପୁଳ ତରେ ସବତୀ ସତୀ ପୃଷ୍ଠେ ସ୍ଥିତି ରାତି ବିପୁଳ ତରେ ସବତୀ ସତୀ ପୃଷ୍ଠେ ଧରଣୀ ଧାରଣ କିଣ ଚକ୍ର ଗରିଷ୍ଠେ ଧରଣୀ ଧାରଣ କିଣ ଚକ୍ର କେଶବଧିତ କୁର୍ମ ଶରୀର କେଶବଧିତ କୁର୍ମ ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ କେଶବଧିତ କୁର୍ମ ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଦଶତି ଦଶନ ଶିଖରେ ଧରଣୀ ଦବଲଗ୍ନ ଦଶତି ହରେ ଧରଣୀ ଦବଲଗ୍ନ ଶିନିକଳା କକଳେ ବନିମଗ୍ନ ଶିନିକଳା କକଳେ ବନିମଗ୍ନ କେଶବଧିତ ଶୁକର ରୂପ କେଶବଧିତ ଶୁକର ରୂପ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ କେଶବଧିତ ଶୁକର ରୂପ ଜଗଦୀଶ ହରେ ଜୟ ଜଗଦୀଶ ହରେ ସବକର କମଳବରେ ନଖ ମଧୁତ ସିଂହ ଦବକର କମଳବରେ ନଖ ମଧୁତ ସିଂହ ଦଳିତ ହିରଣ୍ୟକଶିପୁ ତନୁଭୃଙ୍ଗ ଦଳିତ ହିରଣ୍ୟକଶିପୁ ତନୁଭୃଙ୍ଗ ଜୟ କେଶବଧିତ ନରହରି ରୂପ କେଶବଧିତ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ କେଶବଧିତ ଜୟ ଜଗଦୀଶ ହରେ जगदीश हरे जय जगदीश हरे। दशोदर बोलिया ना कही भाई बोलिए छड़य शिवी क्रमणी बड़ी मधुत वामन छड़य शिवी क्रमणी बड़ी मधुत वामन सदन खनी रजनित जन पावन सदन खनी रजनित केशवधित वामन रूप केशवधित जय जगदीश हरे जय जगदीश हरे जय जगदीश हरे केशवधित वामन रूप हे जगदीश हरे जय जगदीश हरे जय जगदीश हरे हत्यरुधिरमये जगत भगत पापम क्षत्रियरुधिरमये जगत भगत पापम धीरमये जगत भगत पापम न पयसि पयसि समित भवतापम केशवधीता रघुपति रूप केशवधीता रघुपति रूप जय जगदीश हरे जय जगदीश हरे जय जगदीश हरे जय केशवधीत सुपति रूप जय जगदीश हरे जय जगदीश हरे जगदीश हरे भीतर सिद्धि चुरणे दिक्पति कमनीयम भीतर सिद्धि चुरणे दिक्पति कमनीयम दशमुख मौरी वरी रमणीयम दशमुख मौरी वरी केशवधीत रूप केशवधीत राम शरीर जय जगदीश हरे जय जगदीश हरे जय जगदीश हरे जय केशवधीत राम शरीर जय जगदीश हरे जय जगदीश हरे अह शिव पुषि विशदे दशनं जड़नाभम अह शिव पुषि विशदे दशनं जड़नाभम अरहति भीति मिलित जमुनाभम अरहति भीति मिलित जमुना केशवधीत अरधर रूप केशवधीत हरे जगदीश हरे जय जगदीश हरे जय जगदीश हरे केशवधीत अरधर रूप जय जगदीश हरे जय जगदीश हरे निंदसि यज्ञा विधे अह सुति जातम निंदसि यज्ञा विधे सुति जातम सदाया हृदय दर्शित पशुहातम सदा हृदय दर्शित पशुहातम केशवदेता बुध शरीरा केशवदेता बुध शरीरा जय जगदीश हरे जय जगदीश हरे जय जगदीश हरे जय केशव देता बुध शरीरा जय जगदीश हरे जय जगदीश जगदीश हरे मृष निवह निधने करयसि करवारम मृष निवह निधने करयसि करवारम धुमके तुमेव किमपि करालम धुमके तुमेव किमपि केशवदेता कड़कि शरीरा केशव देता जय जगदीश हरे जय जगदीश हरे जय जगदीश हरे जय केशव देता जगदीश हरे जय जगदीश हरे जय जगदीश हरे श्री जय देव कवेरिदं मुदितमुदारम श्री जय देव कवेरिदं मुदितमुदारम शृणु सुखदं शुभदं भवसारं शृणु सुखदं शुभ भवसारं केशवदेता दशविध रूपा केशवदेता जय जगदीश हरे जय जगदीश हरे जय जगदीश हरे जय केशवदेता दशविध रूपा जय हरे जय जगदीश हरे जय जगदीश हरे जयदेवंकर चंडीदासकर एवं विद्यापतिंकर ये सब काव्य को महाप्रभु सबुदिन आस्वादन करुथिले गंभीरारे आज आमको सुजोग मिलला आस्वादन करिवापाई आज जयदेवंकर तिरुभाव तिथि एवं सौभाग्यक्रमे अक्रूरंकर मध्य सेई भली भावरे कथा कहिबे ए श्लोक मानकरे भगवान का विभिन्न अवतार मान विषय वर्णना करिबे तेणु सत्तर श्लोक नम कारण मत्स्याय प्रलय मत्स्याय प्रलयाब्धिचराय च हयशीर्षे नमस्तुभ्यं मधुकैटवमृत्यवे अकुपाराय बृहते नमो मंदरधारिणे कीर्त्युद्धार विहाराय नमः सुकरमूर्तये तेणु भगवान मत्स्य प्रलय पवित जल जो कहते अक्रूर मत प्रथम मत्स्य कथा कहले कारण मत्स्याय प्रलय पवित जल रे मत्स्य दुईट अवतार रही गोटे गोटे हूँ गोटे अवतार रे से वेद को उद्धार करते आ गोटे अवतार रे सत्यव्रत राजा जे थे उद्धार कर षष्ठ मनुतर समय प्रथम मानक समय होता ये मत्स्य अवतार जो थे से वेद को उद्धार करते आम जो कहला जयदेव गोस्वामी जो कही प्रलय प्रवृत्ति जड़े दूतवाहन से वेद वेद को सी उद्धार करते कि षष्ठ मानक समय आई जो बर्तमान सप्तम मान पूर्व मनु चक्षुष मान समय भगवान मीन रूप से आसमय से राजा सत्यव्रत को अन्न मानक नहींक्र से सप्तम मान समय से पुणी ये मनु हेले ବିବସ୍ୱାନଙ୍କର ପୁତ୍ର ହୋଇକି ଆସିଲେ, ବୈବସ୍ୱତ ମନୁ, ବର୍ତ୍ତମାନ ସପ୍ତ ମନୁ ହେଉଛନ୍ତି ବୈବସ୍ୱତ ମନୁ। ଏଇଭଳି ଭାବରେ ଭଗବାନଙ୍କର ଏଇ ମତ୍ସ୍ୟ ରୂପ ଦୁଇଥର ଆସିଛନ୍ତି। ପ୍ରଳୟାବ୍ଧି ଚ ହୟଶୀର୍ଷ ନମସ୍ତୁଭ୍ୟଂ ମଧୁକୈଟବ ମୃତବେ। ହୟଶୀର୍ଷ ଇଏ ମଧ୍ୟ ମଧୁକୈଟବ, ଏଇ ଯେଉଁ ଦୈତ୍ୟକୁ ହତ୍ୟା କରିଥିଲେ ଭଗବାନ ହୟଶୀର୍ଷ ରୂପରେ, ସିଏ ଅଶ୍ୱରୂପରେ ଆସିକରି ମଧୁକୈଟବକୁ ହତ୍ୟା କରିଥିଲେ। ଅକୁପାରାୟ ବୃହତେ ନମ ମନ୍ଦର ଧାରିଣୀ, ଅକୁପାରାୟ ବୃହତ ଲକ୍ଷ୍ୟ ଯୋଜନ ଧାରଣ କରିଥିଲେ ଯେଉଁ କୁର୍ମ ରୂପରେ ଭଗବାନ, କଚ୍ଛପ ରୂପରେ ଭଗବାନ ଯେଉଁ ମନ୍ଦର ପର୍ବକୁ ସମୁଦ୍ର ମନ୍ଥନ ସମୟରେ, କ୍ଷୀର ସମୁଦ୍ର ମନ୍ଥନ ଯେତେବେଳେ ହେଉଥିଲା ସେହି ସମୟରେ ନିଜେ ଭଗବାନ ଗୋଟେ ଲକ୍ଷ୍ୟ ଯୋଜନ ବିସ୍ତୃତ ଗୋଟେ କୁର୍ମ ରୂପ ଧାରଣ କରିଥିଲେ, ଯେଉଁ କୁର୍ମ ରୂପରେ ଭଗବାନ ଏଇ ମନ୍ଦର ପର୍ବତକୁ ଧାରଣ କରିଥିଲେ। ଦେବତାମାନେ ଏବଂ ଅସୁରମାନେ ଯେତେବେଳେ ମନ୍ଦର ପର୍ବତକୁ ଘର୍ଷଣ କରୁଥିଲେ ବାସୁକୀ ନାଗ ଦ୍ୱାରା, ସେତେବେଳେ ଭଗବାନଙ୍କୁ କଷ୍ଟ ହେଉନଥିଲା, ଭଗବାନଙ୍କୁ ଆନନ୍ଦ ଲାଗୁଥିଲା, ଭଗବାନ ଶୋଇପଡ଼ିଥିଲେ। ତେଣୁ ଇଏ ଭଗବାନଙ୍କର ଯେତେ ଅବତାର ଅଛନ୍ତି, ଏଇ କୁର୍ମ ଅବତାରକୁ ସୁତ ଗୋସ୍ୱାମୀ ଅନ୍ତିମରେ ସ୍ମରଣ କରିବେ। ଦ୍ୱାଦଶ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ ଦ୍ୱିତୀୟ ଶ୍ଳୋକରେ ଏ ଶ୍ଳୋକଟି ଆସିବ, ଏଇ କୁର୍ମଦେବଙ୍କ କଥା ସେ କହିବେ। କାରଣ ଯାହାଙ୍କର ନିଶ୍ୱାସରୁ ସାଧାରଣତଃ ଶୋଇପଡ଼ିଲେ ଲୋକମାନେ ଘୁଙ୍ଗୁଡ଼ି ମାରନ୍ତି ବା ଦୀର୍ଘଶ୍ୱାସ ନିଅନ୍ତି, ତେଣୁ ଭଗବାନଙ୍କର ଯେଉଁ ଶ୍ୱାସ ହେଉଥିଲା ସେହି ସମୟରେ ଏ ଯେଉଁ ସମୁଦ୍ରର ଯେଉଁ ଲହଡ଼ି ସବୁ ଆସୁଥିଲା ଏ ପର୍ଯ୍ୟନ୍ତ ସମୁଦ୍ର ଲହଡ଼ି ବନ୍ଦ ହୋଇପାରିନାହିଁ, ସେହି ଭଗବାନ ଯେଉଁ ଶ୍ୱାସ ନେଇଥିଲେ ଏଇଭଳି ଭାବରେ ସ୍ମରଣ କରୁଛନ୍ତି ସୁତ ଗୋସ୍ୱାମୀ ଅନ୍ତିମରେ ଭଗବାନଙ୍କର ଏହି କୁର୍ମ ଅବତାରକୁ ସ୍ମରଣ କରିଛନ୍ତି। ପ୍ରାର୍ଥନା ସେହି ଶ୍ୱାସ ନଡ଼ୁ ପାନ୍ତୁବହ, ସେହି ଭଗବାନଙ୍କର ଯେଉଁ ଶ୍ୱାସ ନେଉଥିଲେ ସେହି ଯେଉଁ ପବନ ଶ୍ୱାସ ଅନୀଳ ସେହି ଆମକୁ ରକ୍ଷା କରନ୍ତୁ କହି ସେ ଶ୍ଳୋକଟି କହିଛନ୍ତି। ଏବଂ କ୍ଷିତି ଉଦ୍ଧାର ବିହାରାୟ ନମ ଶୁକର ମୂର୍ତ୍ତେ, ଶୁକରଦେବ ଇଏ ମଧ୍ୟ ଦୁଇଥର ଅବତାର ନେଇଛନ୍ତି। ଗୋଟେ ଥର କେବଳ ପୃଥିବୀକୁ ଉଦ୍ଧାର କରିଥିଲେ, ଆଉ ଗୋଟେ ଥର ପୃଥିବୀକୁ ଉଦ୍ଧାର କରି ହିରଣ୍ୟାକ୍ଷକୁ ହତ୍ୟା କରିଥିଲେ। ତାପରେ ଶ୍ଳୋକ ରହୁଛି, ନମସ୍ତେ ଅଦ୍ଭୁତ ସିଂହାୟ ସାଧୁ ଲୋକ ଭୟାପହ ବାମନାୟ ନମସ୍ତୁଭ୍ୟଂ କ୍ରାନ୍ତି ତ୍ରିଭୁବନାୟ ଚ। ଏଠି ଅଦ୍ଭୁତ ସିଂହ ଭଗବାନଙ୍କର ଯେଉଁ ରହିଛନ୍ତି ନରସିଂହ ରୂପର ବର୍ଣ୍ଣନା କରାଯାଉଛି। ସାଧୁ ଲୋକ ଭୟାପହ, ସାଧୁ ଲୋକମାନଙ୍କୁ ଯେ ଭୟ ପ୍ରଦାନ କରନ୍ତି ତାଙ୍କୁ ଭଗବାନ ହତ୍ୟା କରନ୍ତି, ସାଧୁମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଏବଂ ବାମନ ଦେବ ଭଗବାନଙ୍କର, ବାମନ ଦେବଙ୍କର ଏ ସପ୍ତମ ସ୍କନ୍ଧର ଦଶଟି ଅଧ୍ୟାୟରେ ନୃସିଂହଦେବଙ୍କ କଥା କୁହାଯାଇଛି। ବାମନ ଦେବଙ୍କର କଥା ଅଷ୍ଟମ ସ୍କନ୍ଧ 15-23 ଏ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବାମନ ଦେବଙ୍କ କଥା। ଏଇଟା ଅଷ୍ଟମମାନଙ୍କ ସପ୍ତମମାନଙ୍କ ସମୟରେ ସପ୍ତମ ସତ୍ୟଯୁଗରେ ଭଗବାନଙ୍କର ଲୀଳାଟି ହୋଇଥିଲା। ବାମନ ଦେବ ଇଏ ହେଉଛନ୍ତି ମନ୍ୱନ୍ତର ଅବତାର, ମନ୍ୱନ୍ତର ଲୀଳା। ବାମନ ଦେବ ଆସି କ୍ରାନ୍ତି ତ୍ରିଭୁବନାୟଚ, କ୍ରାନ୍ତ ତ୍ରିଭୁବନାୟଚ ତ୍ରିଭୁବନକୁ ତାଙ୍କର ଯେଉଁ ପାଦରେ ମାପି ଦେଇଥିଲେ, ଦୁଇ ପାଦରେ ତ୍ରିଭୁବନକୁ ମାପି ଦେଇଥିଲେ ଭଗବାନଙ୍କ ବିକ୍ରମ, ଅଦ୍ଭୁତ ବିକ୍ରମ ଭଗବାନଙ୍କର ବାମନ ଦେବଙ୍କର କଥା ରହିଛି। ଏବଂ 20 ଶ୍ଳୋକରେ କହୁଛନ୍ତି, ନମ ଭୃଗୁଣାଂ ପତୟେ ଦୃପ୍ତ କ୍ଷେତ୍ର ବନଚ୍ଛିଦେ ନମସ୍ତେ ରଘୁବର୍ଜ୍ୟାୟ ରାବଣାନ୍ତ କରାୟତ। ଭୃଗୁଣାଂ ପତି ଇଏ ହେଉଛନ୍ତି ପରଶୁରାମ, ପରଶୁରାମ 21 ନିକ୍ଷେତ୍ର କରିଥିଲେ, ପୃଥିବୀକୁ ନିକ୍ଷେତ୍ର କରିଦେଇଥିଲେ 21 ଦପ୍ତକ୍ଷେତ୍ର ବନଚ୍ଛିଦେ ତାଙ୍କର ପରଶୁରେ ଛେଦନ କରିଦେଉଥିଲେ, ଯେମିତି ବଣ ଯେମିତି ଗଛକୁ କାଟନ୍ତି ସେଭଳି ଭାବରେ କାଟି ପକାଇଲେ ଭଗବାନ ପରଶୁରାମ 21 ପୃଥିବୀକୁ ନିକ୍ଷେତ୍ର କରିଦେଲେ। ଏମିତିକି ରାମଜୀଙ୍କର ଯେଉଁ ଭଗବାନ ଆସିଲେ ସେ କେତେ ମଧ୍ୟ ବଂଶ ଧ୍ୱଂସ ହୋଇଯାଇଥାନ୍ତା, କିନ୍ତୁ ତାଙ୍କର ଯେଉଁ ରହିଛନ୍ତି ତାଙ୍କ ପୂର୍ବପୁରୁଷ ସିଏ ରକ୍ଷା ପାଇଗଲେ, କେମିତି ନା ନାରୀମାନେ ତାକୁ ସୁରକ୍ଷା ପ୍ରଦାନ କରିଥିଲେ, ସେଥିପାଇଁ ପରଶୁରାମ ତାଙ୍କୁ ଛାଡ଼ି ଦେଇଥିଲେ, ସେଥିପାଇଁ ତାଙ୍କର ନାମ ହୋଇଥିଲା ନାରୀ କବଚ। ସେହି ତାଙ୍କଠାରୁ ଭଗବାନ ଦଶରଥ ଆସିବେ, ଭଗବାନ ରାମଜୀ ଆସିବେ ତାଙ୍କଠାରୁ, ଏ ନବମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯିବ ବିସ୍ତାର ଭାବରେ। ତେଣୁ ନମସ୍ତେ ରଘୁବର୍ଜ୍ୟାୟ ରାବଣାନ୍ତ କରାୟଚ, ରଘୁବର୍ଜ୍ୟ ଭଗବାନ ଏଠି ପୂଜିତ ହେଉଛନ୍ତି ରାମଜୀଙ୍କର ଦରବାର ଆମେ ରହିଛେ ରାମଜୀଙ୍କର, ତେଣୁ ଏ ରାମଜୀ ଭଗବାନଙ୍କର ଯେଉଁ ଲୀଳାଟି ହେଇଥିଲା ତ୍ରେତା ଯୁଗରେ ଆସି ରାବଣକୁ ହତ୍ୟା କରିଥିଲେ ଏବଂ ବହୁତ କାର୍ଯ୍ୟ ସବୁ ରହିଛି, ମର୍ଯ୍ୟାଦା ପୁରୁଷୋତ୍ତମ ମର୍ଯ୍ୟାଦା ସ୍ଥାପନ କରିଥିଲେ। ଏ ଯେଉଁ ଭାଗବତମ ନବମ ସ୍କନ୍ଧରେ ଗୋଟିଏ ଶ୍ଳୋକରେ ଭଗବାନ ରାମଜୀଙ୍କର ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। କ'ଣ ସେ ଶ୍ଳୋକ ନା, ଗୁର୍ବାର୍ଥ ତ୍ୟକ୍ତ ରାଜ୍ୟ ବ୍ୟଚରତ ହନୁମାନ ପଦ୍ମ ପଦ୍ଭ୍ୟାମ ପ୍ରିୟାୟାମ ପାଣି ସ୍ପର୍ଶା କ୍ଷମାଭ୍ୟାମ ମୃଜିତ ପଦ ରୁଜୋ ହରିନ୍ଦ୍ରାନୁଜାଭ୍ୟାମ ବୈରୂପ୍ୟା ସୁପର୍ଣ୍ଣଖା ପ୍ରିୟ ବିରରୁଷା ଆରୋପିତ ଭୂମିଜୁମ୍ବା ତ୍ରସ୍ତାବ୍ଦିବଦ ସୁଦୁଃଖଳ ଦବଧନ କୁଶଳେନ୍ଦ୍ର ବତାହନ। ସେ କୁଶଳେନ୍ଦ୍ର ଆମକୁ ରକ୍ଷା କରନ୍ତୁ, ଯିଏକି ଗୁର୍ବାର୍ଥ ତ୍ୟକ୍ତ ରାଜ୍ୟ ତାଙ୍କର ପିତାଙ୍କର ସତ୍ୟକୁ ରକ୍ଷା କରିବା ପାଇଁ ରାତି ପାହିଥିଲେ ରାଜା ହୋଇଥାନ୍ତେ କିନ୍ତୁ ତ୍ୟାଗ କରିଦେଲେ, ଅଯୋଧ୍ୟାର ସାମ୍ରାଜ୍ୟକୁ ତ୍ୟାଗ କରିଦେଲେ। ବେଚରତ ଅନୁବନ 14 ବର୍ଷ ଧରି ବିଭିନ୍ନ ବଣରେ ସବୁ ଚାଲିଲେ, ବିଭିନ୍ନ ବୁଲିଲେ ଅନୁବନମ ବେଚରତ ଅନୁବନମ ପଦ୍ମ ପଦ୍ଭ୍ୟାମ ବହୁତ କୋମଳ ପାଦରେ ସେ ଚାଲୁଥିଲେ, ପାଣି ସ୍ପର୍ଶା କ୍ଷମାଭ୍ୟାମ ଏମିତିକି ସୀତାଦେବୀଙ୍କର ଯେତେବେଳେ ତାଙ୍କର ପାଦକୁ ଟିକେ ସ୍ପର୍ଶ କରୁଥିଲେ ତାଙ୍କୁ ବହୁତ ବଡ଼ କଷ୍ଟ ହେଉଥିଲା, ଏତେ କୋମଳ ଅସ୍ତ୍ର ସ୍ପର୍ଶ ମଧ୍ୟ ତାଙ୍କୁ କଷ୍ଟ ହେଉଥିଲା। ଭଗବାନ ଏଭଳି କୋମଳ ପାଦ ଭଗବାନଙ୍କର ରାମଜୀଙ୍କର, ଏବଂ ପାଣି ସ୍ପର୍ଶା କ୍ଷମାଭ୍ୟାମ ମୃଜିତ ପତ୍ର ଯେଉଁ ହରିନ୍ଦ୍ରାଣୁଜାଭ୍ୟାମ ଭଗବାନ ଯେତେବେଳେ ଏଇଭଳି ଭାବରେ ବଣରେ ଚାଲୁଥିଲେ ବିଚରଣ କରୁଥିଲେ ସେହି ସମୟରେ ଲକ୍ଷ୍ମଣ ଦେବ ବା ହନୁମାନ ଇତ୍ୟାଦି ତାଙ୍କର ସବୁ ସେବା କରୁଥିଲେ। ବେଚରତ ହନୁମାନ ପଦ୍ମପଦ୍ଭ୍ୟାମ ମୃଜିତ ପତ୍ର ଯେଉଁହରିନ୍ଦ୍ରାଣୁଜାଭ୍ୟାମ ଏବଂ ବୈରୂପ୍ୟା ସୁପର୍ଣ୍ଣଖା ଯେଉଁ ରହିଛି ଦଣ୍ଡକାରଣ୍ୟରେ ସୁପର୍ଣ୍ଣଖା ଯେଉଁ ଆସିଥିଲା ଭଗବାନ ତାକୁ ବୈରୂପ କରିଥିଲେ, ବୈରୂପ୍ୟା ସୁପର୍ଣ୍ଣଖା ପ୍ରିୟ ବିରହ ରୁଷା ଆରୋପିତ ଭୂମି ଯୁଦ୍ଧା। ତେଣୁ ରାବଣ ଆସି ସୀତାଙ୍କୁ ଯେଉଁ ହରଣ କଲା ପ୍ରିୟାଙ୍କର ବିରହରେ ସେ କ୍ରନ୍ଦନ କରି ବୁଲୁଥିଲେ, ପ୍ରିୟ ବିରହ ରୁଷା ଆରୋପିତ ଭୂମି ଜୁମ୍ଭାତ ଯେତେବେଳେ ଆସି ପହଞ୍ଚିଗଲେ ସମୁଦ୍ର ତଟରେ ପହଞ୍ଚିଗଲେ 3 ଦିନ ଧରି ରହିଲେ ସେଠି ସମୁଦ୍ରକୁ ପଥ ମାଗିଥିଲେ ପ୍ରାର୍ଥନା କରିଥିଲେ କିନ୍ତୁ ବରୁଣଦେବ ସେ ଶୁଣିଲେ ନାହିଁ। ତେଣୁ ଭଗବାନଙ୍କର ତ୍ରସ୍ତାବ୍ଧିବଦ୍ଧ ସେତୁ ଭଗବାନ କ୍ରୋଧ ଆସିଲା, ଭଗବାନ କ୍ରୋଧରେ ତ୍ରସ୍ତ ହୋଇଗଲେ, ଯେତେ ଜଳଜୀବ 9 ଲକ୍ଷ ଜଳଜୀବ ରହିଛନ୍ତି ସମସ୍ତେ ତ୍ରସ୍ତ ହୋଇଗଲେ ମାନେ ଉତ୍ତପ୍ତ ହୋଇଗଲେ, ଛଟପଟ ହେଲେ ଜୀବନ ତାଙ୍କ ପଳେଇ ଯାଇଥାନ୍ତା। ତେଣୁ ବରୁଣଦେବ ଆସି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ତାଙ୍କୁ ପଥ ପ୍ରଦାନ କଲେ, ବଦ୍ଧ ସେତୁ ସେତୁବନ୍ଧନ ହେଲା, ସେତୁବନ୍ଧ ନିର୍ମାଣ ହେଲା ଏବଂ ଖଳଦବଧନ ରାବଣର ବଂଶ ସହିତ ସମସ୍ତଙ୍କୁ ହତ୍ୟା କଲେ ଦହନ କଲେ। ବିଭୀଷଣ ଭଗବାନଙ୍କ ଶରଣରେ ଯାଇଥିଲେ ତେଣୁ ସେ ରାଜା ହେଲେ। କୋଶଳେନ୍ଦ୍ର ସେହି ଭଗବାନ କୋଶଳେନ୍ଦ୍ର ଆମକୁ ରକ୍ଷା କରନ୍ତୁ। ଭଗବାନ ରାମଜୀଙ୍କର ଲୀଳା ଯେଉଁ ରାମାୟଣରେ 25,000 ଶ୍ଳୋକରେ ମହର୍ଷି ବାଲ୍ମୀକି ବର୍ଣ୍ଣନା କରିଛନ୍ତି, ଆମର ରାମନବମୀରେ ସେସବୁ କଥା ଭଗବାନ ରାମଜୀଙ୍କ କଥା ସବୁ ଆସିବ। ତାପରେ ନମସ୍ତେ ବାସୁଦେବାୟ ନମଃ ସଂକର୍ଷଣାୟ ଚ ପ୍ରଦ୍ୟୁମ୍ନ ଅନିରୁଦ୍ଧାୟ ସାତୁତାଂ ପତେ ନମଃ। ଇଏ ହେଉଛନ୍ତି ଏଇ ଚାରି ଚତୁର୍ଭୁଜ, ଇଏ ହେଉଛନ୍ତି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଏମାନେ ଏଇ ଚତୁର୍ଭୁଜ ଆସିଛନ୍ତି। ନମସ୍ତେ ବାସୁଦେବାୟ ନମଃ ସଂକର୍ଷଣାୟ ଚ ଏବଂ ପ୍ରଦ୍ୟୁମ୍ନ ଅନିରୁଦ୍ଧାୟ ସାତୁତାଂ ପତେ ନମଃ। ଭକ୍ତମାନଙ୍କର ସେ ହେଉଛନ୍ତି ପତି ବା ସ୍ୱାମୀ, ସେହି ଚତୁର୍ଭୁଜଙ୍କୁ ମୁଁ ପ୍ରଣାମ କରୁଛି। ଏ ଯେଉଁ ବାସୁଦେବ ସଂକର୍ଷଣ ଏବଂ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏମାନେ ହେଉଛି ମନ ବୁଦ୍ଧି ଅହଂକାର ଏବଂ ଚିତ୍ତର ହେଉଛନ୍ତି ଅଧିଷ୍ଠାତୁ ଦେବ, ଏସବୁ ନିୟନ୍ତ୍ରଣ କରୁଛନ୍ତି। ତେଣୁ ତାଙ୍କୁ ପ୍ରାର୍ଥନା କଲେ ଆମର ମନ ବୁଦ୍ଧି ଅହଂକାର ଏବଂ ଚିତ୍ତ ଭଗବାନ ପାଦପଦ୍ମରେ ରହିବ, ସେଥିପାଇଁ ଆମେ ତାଙ୍କୁ ପ୍ରାର୍ଥନା କରିବା। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଯଦ୍ୟପି ଶ୍ରୀ କପିଳ ଋଷଭ ଆଦୟ ଅନ୍ୟପି ବହବୋ ଅବତାର ଅଛନ୍ତି ତଥାପି ମୁଖ୍ୟତ୍ୱେନ ପ୍ରସିଦ୍ଧତ୍ୱାତ୍ ଏତେ ନିର୍ଦ୍ଦିଷ୍ଟା। ଅନ୍ୟ ବହୁତ ଏକୋଇଶ ଶ୍ଳୋକରେ ଏଇଟା ନାହିଁ କି 21 ଶ୍ଳୋକରେ ଏଇଟା ପଦ୍ମପୁରାଣରୁ ଆମର ଜୀବ ଗୋସ୍ୱାମୀ ଉଦ୍ଧାର କରିଛନ୍ତି। ମଦଭକ୍ତାନାଂ ବିନୋଦାର୍ଥଂ କରମି ବିବିଧା କ୍ରିୟା, ଭକ୍ତମାନଙ୍କୁ ଆନନ୍ଦ କ'ଣ ଯେଉଁ ଭଗବାନ କହିଲେ ପରିତ୍ରାଣାୟ ସାଧୁନା, ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଭଗବାନଙ୍କ ଏସବୁ ଲୀଳା ସବୁ ହେଇଛି। ତେଣୁ ଏ ଚତୁର୍ଭୁହ, ଇଏ ହେଉଛନ୍ତି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଏ ଚତୁର୍ଭୁହ ଆସିଛନ୍ତି। ତ୍ରେତା ଯୁଗରେ ଆସିଥିଲେ, ଭଗବାନ ଲୀଳା କରିଥିଲେ, ଦଶ ହଜାର ବର୍ଷ ଧରି ଲୀଳା କରିଥିଲେ। ତେଣୁ ବାଇଶ ନମ୍ବର ଶ୍ଳୋକରେ କୁହାଯାଏ, ନମ ବୁଦ୍ଧାୟ ଶୁଦ୍ଧାୟ ଦୈତ୍ୟ ଦାନବ ମହିନେ ମ୍ଳେଚ୍ଛ ପ୍ରାୟ କ୍ଷେତ୍ର ହନ୍ତ୍ରେ ନମସ୍ତେ କଳ୍କି ରୂପେଣ। ତେଣୁ ବୁଦ୍ଧଦେବ ଏବଂ କଳ୍କି ଏମାନଙ୍କ କଥା ମଧ୍ୟ କୁହାଯାଉଛି। ବୁଦ୍ଧଦେବ ସେତେବେଳେ ଏମାନେ ଯେତେବେଳେ ମହାଭାରତ ଭାଗବତ ବର୍ଣ୍ଣନା କରାଯାଇଛି, ଏଇଟା ଭବିଷ୍ୟତ କାଳରେ କୁହାଯାଇଥିଲା, କିକଟେଶୁ ଭବିଷ୍ୟତି, କିକଟ ଦେଶରେ ଆସିବେ ବୁଦ୍ଧଦେବ, କାରଣ ସେତେବେଳେ ଆସିନଥିଲେ। ପାଞ୍ଚ ହଜାର ବର୍ଷ ତଳେ ଭାଗବତ ରଚନା କରାଯାଇଥିଲା, ତେଣୁ ପରେ ଆସିବେ, ସେଥିପାଇଁ ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଇଥିଲା। ଆ ଭିତରେ ବୁଦ୍ଧଦେବ ଆସିସାରିଲେଣି, ବର୍ତ୍ତମାନ କଳ୍କି ଆସିବେ, କଳିଯୁଗର ଶେଷରେ ଏଇ କଳ୍କି ଏଇଠି ଆସିବେ, ଏଇ ସମ୍ବଲପୁରରେ ଆବିର୍ଭାବ ହେବେ। ପ୍ରଭୁପାଦ ମହାରାଜ କହିଛନ୍ତି, ଆମେ କଳ୍କି କ୍ଷେତ୍ରରେ ବର୍ତ୍ତମାନ ବାସ କରୁଛେ, କଳ୍କି ଧାମ ଇଏ। ତେଣୁ କଳ୍କି ଆସିବେ, କଳିଯୁଗର ଅନ୍ତିମରେ ଆସିବେ, ଏବଂ ମ୍ଳେଚ୍ଛ ସମସ୍ତେ ମ୍ଳେଚ୍ଛ ହୋଇଯିବେ, କେହି ଆଉ ଶୁଣିବା କଥା ଶୁଣିବା ପାଇଁ ନଥିବେ, ତେଣୁ ଭଗବାନ ତାଙ୍କୁ ସବୁ ହତ୍ୟା କରିବେ। ତେଣୁ କଳ୍କି ରୂପରେ ଭଗବାନ ତାଙ୍କୁ ହତ୍ୟା କରିବେ। ଏହି ଶ୍ଳୋକ ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି, ଯଦିଓ ବହୁତ ଅବତାର ଅଛନ୍ତି, କପିଳଦେବ ରହିଛନ୍ତି, ଋଷଭଦେବ ରହିଛନ୍ତି, କିନ୍ତୁ ତଥାପି ମୁଖ୍ୟତ୍ୱନ ପ୍ରସିଦ୍ଧତ୍ୱାତ୍, ଏମାନେ ପ୍ରସିଦ୍ଧ ଅବତାର। ଜୟଦେବ ଗୋସ୍ୱାମୀ ମଧ୍ୟ ଏମାନଙ୍କ କଥା କହିଛନ୍ତି, ଏମାନେ ପ୍ରସିଦ୍ଧ ଅବତାର, ସେଥିପାଇଁ ଅକ୍ରୂର ମଧ୍ୟ ଏହିସବୁ ଏମାନଙ୍କର ସବୁ ନାମ ନେଲେ। ତେଣୁ ସେହି ଶ୍ଳୋକରେ କହୁଛନ୍ତି, ଭଗବାନ ଜୀବଲୋକୋୟଂ ମୋହିତ ସ୍ତବ ମାୟା ଅହଂ ମମେତି ଅସଦ୍ଗ୍ରାହୋ ଭ୍ରାମ୍ୟତେ କର୍ମ ବତ୍ମସୁ। ଭଗବାନ ଯେଉଁ ଆସନ୍ତି, ଭଗବାନ ଯେଉଁ ଆସନ୍ତି, ଜୀବଲୋକୋୟଂ ମୋହିତ ସ୍ତବ ମାୟା, ହେ ଭଗବାନ ତବ ମାୟା ମୋହିତ ଅହଂ ମମେତି ଅସଦ୍ଗ୍ରାହ, ଭଗବାନଙ୍କ ମାୟା ଦ୍ୱାରା ମୋହିତ ହୋଇକରି ଆମେ ଭାବୁଛେ, ଏ ଶରୀରକୁ ଆମେ ଭାବୁଛେ ମୁଁ, ଏବଂ ଶରୀର ସମ୍ବନ୍ଧକୁ ଭାବୁଛେ ମୋର, ଅହଂ ମମେତି ଇ ଅସଦ୍ଗ୍ରାହ୍ୟ, ଇ ଅସତ୍, ଏଇଟା ହେଉଛି ଅସତି ଦେହାଦୌ ଗ୍ରହ ଆଗ୍ରହ ଯଶ୍ୟ ସ, ଇ ଅସତ୍ ଗ୍ରହ ଆଗ୍ରହ ଆମର ରହିଛି। ଆମେ ପ୍ରକୃତରେ ଆମେ ଜାଣିପାରୁନୁ, ଭଗବାନଙ୍କ ମାୟା ଦ୍ୱାରା ମୋହିତ ହୋଇକରି ଆମେ କିଏ ଆମେ ଜାଣିପାରୁନାହିଁ। ଅୟଂ ଜୀବଲୋକ କର୍ମ ବାତ୍ମସୁ, ତେଣୁ ଏହି କର୍ମ ମାର୍ଗରେ ସେମାନେ ରହିଛନ୍ତି, କର୍ମ ବନ୍ଧନରେ ରହି ଘୁରି ଘୁରି ବୁଲୁଛନ୍ତି କର୍ମ ମାର୍ଗରେ, ଭ୍ରାମ୍ୟତେ ଏଭଳି ଭାବରେ ସେମାନେ ଭ୍ରମଣ କରୁଛନ୍ତି। ଭଗବତ ଗୀତାର ପନ୍ଦର ଅଧ୍ୟାୟରେ ମଧ୍ୟ ଭଗବାନ କହିଲେ, ନନ୍ତ ନଚଦି ନଚ ସମ୍ପ୍ରତିଷ୍ଠ ଅସତ୍ୟ ମେହନ ସେବିରୂଢ଼ ମୂଳ ମସଙ୍ଗ ଶସ୍ତ୍ରାଣ ଦୃଢ଼ ଥୁତ୍ୱା, ଏଇ ଯେଉଁ କର୍ମ ଏ ଯେଉଁ ରହିଛି ଅସତ, ଏ ଭୌତିକ ଜଗତ ଗୋଟେ କ'ଣ ଅସତ ବୃକ୍ଷ ରୂପେ ବର୍ଣ୍ଣନା କରାଯାଇଛି, ତାର କେଉଁଠି ଅନ୍ତ ଅଛି କେଉଁଠି ଆଦି ଅଛି କହି କହି କହିପାରିବେ ନାହିଁ, କର୍ମ ଫଳ ସେମାନେ ଭୋଗ କରି ଚାଲିଛନ୍ତି। ତେଣୁ ଏଇଟାକୁ ଛେଦନ କରିବା ପାଇଁ କୁହାଯାଇଛି, ଏଇଟା ହେଉଛି ପନ୍ଦର ଅଧ୍ୟାୟରେ ଭଗବାନ କହିଛନ୍ତି କଥା ଅର୍ଜୁନଙ୍କୁ। ତେଣୁ ଲୋକମାନେ ଭଗବାନଙ୍କ ମାୟା ଦ୍ୱାରା ମୋହିତ ହୋଇକି ରହିଛନ୍ତି, ଆଉ ଛେଦନ କରିବା କଥା କ'ଣ ବୁଝିବ, ସେମାନେ କ'ଣ, କର୍ମ ହିଁ ଭଗବାନ, ଆମେ କର୍ମ କରୁଛୁ ମାନେ ଇଏ ହେଉଛି ହେଉଛନ୍ତି ଭଗବାନ, କର୍ମ ବନ୍ଧନରେ ସେମାନେ ଅଛନ୍ତି ସେମାନେ ଜାଣିପାରୁନାହାନ୍ତି। ତେଣୁ ଏବଂ ସ୍ତୁତ୍ୱା ଦୁଃଖଂ ବିଜ୍ଞାପୟତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଏଇଭଳି ଭାବରେ ଭଗବାନଙ୍କୁ ସ୍ତୁତି କରି, ତେଣୁ ବର୍ତ୍ତମାନ ନିଜର ଦୁଃଖକୁ ଉପସ୍ଥାପନ କରୁଛନ୍ତି, ଦୁଃଖଂ ବିଜ୍ଞାପୟତି ଭଗବାନ ଇତି ଭ୍ରାମ୍ୟତେ ମାୟା ଏବ, ସମସ୍ତେ ଲୋକମାନେ ମାୟାରେ ଭ୍ରମଣ କରୁଛନ୍ତି, ମୁଁ ମଧ୍ୟ ସେଇଭଳି ଭାବରେ ମାୟାରେ ଭ୍ରମଣ କରୁଛି, ଏଇଭଳି ଅକ୍ରୂରଙ୍କର ମନୋଭାବ, ମୋତେ ଯେହେତୁ ଉଦ୍ଧାର କରନ୍ତୁ, ଏ ପ୍ରାର୍ଥନାର ଭାବ ହେଉଛି ଏଇଭଳି ଭାବରେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଏବଂ ତ୍ୱୟା ଲୋକ ଉଦ୍ଧାରାର୍ଥଂ ଅବତାରେଷୁ କୃତେଷୁ ଅପି ତ୍ୱନ୍ମାୟା ସର୍ବଲୋକା ମୋହିତା, ଆପଣ ଏତେ ଅବତାର ଗ୍ରହଣ କରିସାରିଲେଣି, ତଥାପି ଆପଣଙ୍କ ମାୟାରେ ମୋହିତ ହୋଇକରି ଆପଣ ଆସୁଛନ୍ତି ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ, ପରିତ୍ରାଣାୟ ସାଧୁନା ଧର୍ମ ସ୍ଥାପନ କରୁଛନ୍ତି, କିନ୍ତୁ ତଥାପି ତ୍ୱନ୍ମାୟା ସର୍ବଲୋକ ମୋହିତା, ଆପଣଙ୍କ ମାୟାରେ ସମସ୍ତେ ମୋହିତ ହୋଇକି ରହିଛନ୍ତି, ଜାଣିପାରୁନାହାନ୍ତି। ତ୍ୱଦ୍ ଭକ୍ତିଂ ବିହାୟ ଅନ୍ୟତ୍ର ପ୍ରବର୍ତ୍ତନ୍ତ ଇତି ସୂଚନା ଆଉ ଭଗବାନଙ୍କୁ ଭକ୍ତି ନ କରିକି ଅନ୍ୟ ମାର୍ଗ ସବୁ ଗ୍ରହଣ କରୁଛନ୍ତି ଏଇଟା ସୂଚନା କରି କହୁଛନ୍ତି। ଅକ୍ରୂରଙ୍କର ମନର ଭାବ ହେଉଛି ଏଇଟା ସନାତନ ଗୋସ୍ୱାମୀ ଯିଏକି ସେହି ଚାରି କୁମାର ସନକ ସନାତନ ସନାତନ ସନନ୍ତ କୁମାର ସେହି ସନାତନ ଗୋସ୍ୱାମୀ ବର୍ତ୍ତମାନ ଏଇ ବୃହତ ବୈଷ୍ଣବ ତୋଷଣରେ ଏକଥା କହୁଛନ୍ତି। ହେ ପରମ କୃପାଳୁ ଇତି କୃପାଂ ଜନୟତି ପରମ କୃପାଳୁ ଭଗବାନଙ୍କୁ ଭଗବାନ ଶବ୍ଦ ଯେଉଁ ବ୍ୟବହାର କରୁଛନ୍ତି କହିବାର ଉଦ୍ଦେଶ୍ୟ ହେଉଛି ପ୍ରଭୁ ଆପଣ ହେଉଛନ୍ତି ପରମ କୃପାଳୁ ପରମ କୃପାଳୁ ତେଣୁ ମୋ ପ୍ରତି କୃପା କରନ୍ତୁ ଜନୟତି। ମାୟା ମୋହିତ୍ୱାତ୍ ପ୍ରତିକ୍ଷଣ ଦର୍ଶୟତି ଅହମିତି ଦେହେ ମମେତି ପୁତ୍ରାଦୌ ପ୍ରତିକ୍ଷଣରେ ଆମେ ମାୟା ଦ୍ୱାରା ମୋହିତ ହୋଇକି ରହିଛେ ଶରୀରକୁ ଦେହକୁ ଆମେ ଭାବୁଛେ ଅହଂ ମୁଁ ହେଉଛି ଏହି ଶରୀର ଶରୀର ସହିତ ସମ୍ବନ୍ଧୀ ବ୍ୟକ୍ତିମାନଙ୍କୁ ଆମେ ଭାବୁଛେ ମୋର ଏଇଭଳି ଭାବରେ ଆମେ ଭଗବାନଙ୍କ ମାୟାର ମୁଁ ମଧ୍ୟ ସେଇଭଳି ଭାବରେ ମୋହିତ ହୋଇକି ରହିଛି ଅକ୍ରୂର କହୁଛନ୍ତି ପ୍ରଭୁ ମୋତେ ଯଦି ଉଦ୍ଧାର କରନ୍ତୁ ତାଙ୍କ ସ୍ତୁତିର ଭାବ ହେଉଛି ଏଇଭଳି ଭାବରେ। ତେଣୁ ଚବିଶ ନମ୍ବର ଶ୍ଳୋକରେ କହୁଛନ୍ତି ଏତେ ଚାଲିଛି ତିରିଶ ଯାଏ ଶ୍ଳୋକ ଅଛନ୍ତି ଆମେ ଏଇଠି ଶ୍ଳୋକକୁ ବିଶ୍ରାମ ଦେବା ନଅଟା ହୋଇଗଲାଣି କାହାର ଯଦି କିଛି କହିବାର ଅଛି ପ୍ରଶ୍ନ ଅଛି ବା କିଛି ଅଛି ଆଜି ଆମର ରଘୁନନ୍ଦନ ଧାମରେ ଆମର ସଞ୍ଜୟ ପ୍ରଭୁଙ୍କୁ ଆମେ ସ୍ୱାଗତ କରୁଛୁ ଆମ ଭାଗବତ କ୍ଲାସ୍ ମଧ୍ୟ ସ୍ୱାଗତ କରୁଛୁ। ଗତକାଲି ଆମର ଆସିଥିଲେ ଅଚ୍ୟୁତାନନ୍ଦ ପ୍ରଭୁ ଆସିଥିଲେ ଆଜି ଆପଣ ଆସିଲେ ମା ଆମର ସଞ୍ଜୀବ ପ୍ରଭୁ ମଧ୍ୟ ବିଶେଷ ଭାବରେ ଆପଣମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ସବୁ ବିଶେଷ ବ୍ୟବସ୍ଥା କରିଛନ୍ତି ଜୟଦେବ ଗୋସ୍ୱାମୀଙ୍କର ଆଜି ତିରୋଭାବ ତିଥି ତେଣୁ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ ଆଜି ଆମେ ପ୍ରସାଦ ଗ୍ରହଣ କରିବେ ରାମଜୀ ଧାମରେ ସମସ୍ତେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ନିତାଇ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।